ତେଣୁ ତାପରେ ଚୈତନ୍ୟ ମହାପ୍ରଭୁ ବିଶେଷ ଭାବରେ ସାଉଥକୁ ଯେଉଁ ଗଲେ ସେଇଠି ରାୟ ରାମାନନ୍ଦଙ୍କ ସହିତ ଦେଖା ହେଇଛି। ରାୟ ରାମାନନ୍ଦ ଯିଏକି ହେଉଛନ୍ତି ବିଶାଖା ଏବଂ ଅର୍ଜୁନଙ୍କର ମିଳିତ ଅବତାର। ତେଣୁ ମହାପ୍ରଭୁ ଏବଂ ରାୟ ରାମାନନ୍ଦ ବିଷୟରେ ଆଲୋଚନା ହେଇଛି, ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଆମେ ସେଇଟାକୁ ବର୍ଣ୍ଣନା କରିବା ନାହିଁ, ଆମେ ଖାଲି ଶ୍ରୀକ୍ଷେତ୍ର ଲୀଳା କହିବା। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଦାକ୍ଷିଣାତ୍ୟ ବୁଲି ତାପରେ ଦାକ୍ଷିଣାତ୍ୟ ବୁଲି ମାନେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଯେଉଁ ଆସନ୍ତି ସମସ୍ତଙ୍କୁ ଉଦ୍ଧାର କରିବେ। ତେଣୁ ସବୁ ଉଦ୍ଧାର କରିକିରି ସେ ଫେରିଲେ, ପୁଣି ଜଗନ୍ନାଥ ପୁରୀକୁ ଫେରି ଆସିଲେ। ଫେରି ଆସିଲା ପରେ ମହାପ୍ରଭୁଙ୍କର ଜଗନ୍ନାଥ ମନ୍ଦିରରେ ସେଠି ପୁରୀରେ ମଧ୍ୟ ବିଭିନ୍ନ ପ୍ରକାର ବେଡ଼ା କୀର୍ତ୍ତନ ଇତ୍ୟାଦି ସବୁ ହେଲା। ତାପରେ ରଥଯାତ୍ରା ସମୟ ଗୁଣିଚାମା ଅର୍ଜନ ହେଲା। ରଥଯାତ୍ରା କିଭଳି ଭାବରେ ରଥଯାତ୍ରା ସାମ୍ନାରେ ରଥ ସାମ୍ନାରେ ଭଗବାନ ନୃତ୍ୟ କରୁଥିଲେ, ଏସବୁ କଥା ରହିଛି। ତେଣୁ ସେସବୁ ବର୍ଣ୍ଣନା କରାଗଲା ପରେ ଏବଂ ତାପରେ ମହାପ୍ରଭୁ ପୁଣି ବୃନ୍ଦାବନ ଯାତ୍ରା କରିଛନ୍ତି, ଉତ୍ତର ଭାରତକୁ ଯାତ୍ରା କରିଛନ୍ତି। ଉତ୍ତର ଭାରତ ବୃନ୍ଦାବନ ଯେଉଁ ଯାତ୍ରା କରିଛନ୍ତି, ସେଠି ମଧ୍ୟ ଯେଉଁ ପ୍ରକାଶଙ୍କ ସରସ୍ୱତୀଙ୍କୁ ଉଦ୍ଧାର କରିଛନ୍ତି, ରୂପ ଗୋସ୍ୱାମୀଙ୍କୁ ଶିକ୍ଷା ଦେଇଛନ୍ତି, ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେଇଛନ୍ତି, ଏଇଭଳି ଭାବରେ ସେ କଥା ରହିଛି। ତେଣୁ ଆଜି ଆମେ କହିବା, ଯଦି ଫେରିଲେ ଯେତେବେଳେ ଆସିଲେ ଜଗନ୍ନାଥ ମନ୍ଦିରକୁ ଫେରିଲେ, ଆମେ ପୁରୀକୁ ଫେରିଲେ, ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ ରଥଯାତ୍ରା ବିଷୟରେ। ଆମେ ସେଇ ବିଷୟରେ କଥା କହିବା, ରଥଯାତ୍ରା କଥା, ମହାପ୍ରଭୁଙ୍କର କ୍ରୀଡ଼ା ଆନନ୍ଦ ରହିଛି। ତେଣୁ ସାର୍ବଭୌମ ଗୃହେ ଭୁଞ୍ଜନ ସୋ ନିନ୍ଦକମ୍ ଅମୋଘକମ୍ ଅଙ୍ଗୀ କୁର୍ବନ୍ ସ୍ଫୁଟାଂ ଚକ୍ରେ ଗୌରହସ୍ୱାଂ ଭକ୍ତବତ୍ସଦା। ପନ୍ଦର ଅଧ୍ୟାୟରେ କୃଷ୍ଣ ଗଭୀର କୃଷ୍ଣ କହୁଛନ୍ତି, ସାର୍ବଭୌମ ଗୃହେ ଭୁଞ୍ଜନ, ଭଗବାନ ସାର୍ବଭୌମଙ୍କ ଗୃହରେ ଗୋଟେ ଖାଦ୍ୟ ଗ୍ରହଣ କରିଥିଲେ। ଏହି ଲୀଳାଟି ଆମେ ବିଶେଷ ଭାବରେ ଏହି ଅଧ୍ୟାୟରେ ବର୍ଣ୍ଣନା କରାଯିବ, କିନ୍ତୁ ଅନ୍ୟ ସବୁ ଲୀଳା ମଧ୍ୟ ରହିଛି। ସ୍ୱ ନିନ୍ଦକମ୍ ଅମୋଘକମ୍, ଅମୋଘ ତାଙ୍କର ଜାମାତା ବା ଜ୍ୱାଇଁ, ସିଏ ଭଗବାନ ନିନ୍ଦା କରୁଥିଲେ। ବର୍ତ୍ତମାନ ମଧ୍ୟ ବହୁତ ଅଛନ୍ତି ଚୈତନ୍ୟ ମହାପ୍ରଭୁ ନିନ୍ଦା କରୁଛନ୍ତି, ତାଙ୍କ କଥା କ'ଣ କହିବ। ତାଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସିଲେ, ଭଗବାନ ଆସିଲେ, ସନ୍ୟାସ ଗ୍ରହଣ କଲେ, କିନ୍ତୁ ତଥାପି ନିନ୍ଦା କରୁଛନ୍ତି ମହାପ୍ରଭୁଙ୍କୁ। ଯାହା ବି ହଉ, ଆମେ ଦେଖିବା ମହାପ୍ରଭୁ କେମିତି ତାଙ୍କୁ କୃପା କଲେ। ଅଙ୍ଗୀକୁର୍ବନ୍ ସ୍ଫୁଟାଂ ଚକ୍ରେ, ତାଙ୍କ ନିନ୍ଦକୁ ମଧ୍ୟ ସେ ତାଙ୍କୁ ଆପଣାର କଲେ। ଗୌର ସ୍ୱାମ ଭକ୍ତବତ୍ସତା, ଏ ଭଗବାନଙ୍କର ଭକ୍ତବତ୍ସତାକୁ ପ୍ରଦର୍ଶନ କରିଛନ୍ତି। ଆମେ ଶ୍ରବଣ କରିବା, ଜୟ ଜୟ ଶ୍ରୀ ଚୈତନ୍ୟ ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଗୌରଭକ୍ତବୃନ୍ଦ ଜୟ ଶ୍ରୀ ଚୈତନ୍ୟ ଚରିତାମୃତ ସୁତାଗଣ ଚୈତନ୍ୟ ଚରିତାମୃତ ଝାର ପ୍ରାଣ। ଚୈତନ୍ୟ ଚରିତାମୃତରେ ସତ୍ୟାବଙ୍କର ଜୟ ହେଉ, ଆପଣ ଭଗବାନଙ୍କର ଜୟ ହେଉ। ଚୈତନ୍ୟ ଚରିତାମୃତ ଯାହାର ପ୍ରାଣ ଧନ, ଚୈତନ୍ୟ ଚରିତାମୃତରେ ଗୋଟେ ପାୟର ଅଛି ବା ଶ୍ଳୋକ ଅଛନ୍ତି, ଆମେ ସେ ପାଠ କରିବା। ଏଇଟା ହେଉଛି କ'ଣ ନା, ଶ୍ରୀୟତାଂ ଶ୍ରୀୟତାଂ ନିତ୍ୟଂ, ଶ୍ରୀୟତାଂ ଶ୍ରୀୟତାଂ ନିତ୍ୟଂ, ଗୀୟତାଂ ଗୀୟତାଂ ମୁଦା ମୁଦା, ଚିନ୍ତ୍ୟତାଂ ଚିନ୍ତ୍ୟତାଂ ଭକ୍ତ୍ୟା, ଚୈତନ୍ୟ ଚରିତାମୃତଂ ଶ୍ରୀୟତାଂ ଶ୍ରୀୟତାଂ ନିତ୍ୟଂ, ଗୀୟତାଂ ଗୀୟତାଂ ମୁଦା ଚିନ୍ତ୍ୟତାଂ ଚିନ୍ତ୍ୟତାଂ ଭକ୍ତ୍ୟା, ଚୈତନ୍ୟ ଚରିତାମୃତଂ। ଯେଉଁଭଳି ଭାବରେ ନିତ୍ୟଂ ଭାଗବତ ସେଇଭଳିଆ, ସେଇଭଳି ଭାବରେ ନିତ୍ୟଂ ଚୈତନ୍ୟ ଚୈତନ୍ୟ ଚରିତାମୃତ ସେଇଭଳିଆ। କୃଷ୍ଣଦାସ କବିରାଜ ଶ୍ରୀୟତାଂ ଶ୍ରୀୟତାଂ ନିତ୍ୟଂ, ପ୍ରତିଦିନ ଶୁଣିବା ହଉ ଆପଣମାନଙ୍କୁ ଅନୁରୋଧ କରୁଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଏଇ ଚୈତନ୍ୟ ଚରିତାମୃତକୁ ନିତ୍ୟ ଶ୍ରବଣ କରନ୍ତୁ। ଏବଂ ଗୀୟତାଂ ଗୀୟତାଂ ମୁଦା, ବହୁତ ଆନନ୍ଦରେ ଶ୍ରବଣ କରିକି ଗାନ କରନ୍ତୁ ଚୈତନ୍ୟ ଚରିତାମୃତ। ଏବଂ ଚିନ୍ତ୍ୟତାଂ ଚିନ୍ତ୍ୟତାଂ ଭକ୍ତା ଭକ୍ତ୍ୟା, ଏବଂ ସେଇ ଚୈତନ୍ୟ ଚରିତାମୃତ ଚିନ୍ତା କରନ୍ତୁ ଭକ୍ତିର ସହିତ। ଚୈତନ୍ୟ ଚରିତାମୃତ ଗ୍ରନ୍ଥ ଏଭଳି ରହିଛି, ତେଣୁ ଏଇଭଳି ଭାବରେ ଆମେ ଚୈତନ୍ୟ ଚରିତାମୃତ ସୁଯୋଗ ମିଳିଲା ଚୈତନ୍ୟ ଚରିତାମୃତ ଏଗାର ଦିନ ଧରି ଆମେ କଥା କହିବା। ଏଇଭଳି ଭାବରେ ଆମର ଆଠ ଦିନ ଧରି ଆମେ କହିଥିଲେ ସର୍ବଭଟ୍ଟାଚାର୍ଯ୍ୟ କଥା, ବର୍ତ୍ତମାନ ମଧ୍ୟ ସେ ଚାଲିବ ତାଙ୍କ କଥା ଏବଂ ଅନ୍ୟ ପାର୍ଶ୍ୱମାନଙ୍କ କଥା କୁହା ଶୁଣାଯିବ, ଆମେ ଶୁଣିବା ଆଜି। ଏଇ ମତ ମହାପ୍ରଭୁ ଭକ୍ତଗଣ ସଙ୍ଗେ ନିରାଚଳେ ରହି କରେ ନୃତ୍ୟ ଗୀତ ରଙ୍ଗେ, ତେଣୁ ଯେଉଁ ରଥଯାତ୍ରା ଆସିଯିବ ସବୁ ଭକ୍ତମାନେ ଆସିଲେ, ମହାପ୍ରଭୁ ବିଚ୍ଛେଦରେ ରହିଥିଲେ ରଥଯାତ୍ରା ପାଇଁ ସବୁ ଆସି ପହଞ୍ଚିଗଲେ, ତା ପୂର୍ବରୁ ଆସୁଥିଲେ କି ନ ଆସୁଥିଲେ ସେ କଥା ବର୍ଣ୍ଣନା କରାଯାଏ ନାହିଁ, କିନ୍ତୁ ମହାପ୍ରଭୁ ଆସିଲା ପରେ ପ୍ରତିବର୍ଷ ସେମାନେ ଆସିଲେ ରଥଯାତ୍ରା ଦର୍ଶନ କରିବା ପାଇଁ। ତାଙ୍କର ଏଇଭଳି ଗୋଟିଏ ମାସ ଯାଉଥିଲା ନବଦ୍ୱୀପରୁ ଆସିବା ପାଇଁ, ଏଠି ଟ୍ରେନ୍ ବା ଫ୍ଲାଇଟ୍ରେ ଆସୁନଥିଲେ, ଚାଲି ଚାଲିକି ଆସୁଥିଲେ, କୀର୍ତ୍ତନ କରି କରି ଆସୁଥିଲେ, ଏବଂ ସେହି ସମୟରେ ମଧ୍ୟ ଏତେ ସୁବିଧା ନଥିଲା, ରାସ୍ତା ସବୁ ବ୍ରିଜ୍ ଫ୍ରିଜ୍ କିଛି ନଥିଲା, ନଦୀ ପାର ହେବା ପାଇଁ ପଡ଼ୁଥିଲା, ଏସବୁ କଥା ରହିଛି, ଗୋଟିଏ ମାସ ଲାଗିଯାଉଥିଲା। ଏବଂ ପୁରୀକି ଆସିକରି ରଥଯାତ୍ରା ପୂର୍ବରୁ ଆସି ପହଞ୍ଚି ଯାଉଥିଲେ, ଚାରି ମାସ ରହୁଥିଲେ, ଚତୁର୍ମାସ୍ୟ ଚାରି ମାସ ରହୁଥିଲେ ମହାପ୍ରଭୁଙ୍କ ଶୈବୀର ରହିକରି, ତାଙ୍କର କ'ଣ ଆନନ୍ଦ କ'ଣ କହିବା ଆମେ। ଏଇଭଳି ଭାବରେ ରଥଯାତ୍ରା ଏଇ ଚତୁର୍ମାସ ଚାରି ମାସ ପରେ ତାପରେ ସେମାନେ ଫେରୁଥିଲେ ନବଦ୍ୱୀପକୁ ଫେରୁଥିଲେ, ସିଏ ଗୋଟେ ମାସ ଲାଗୁଥିଲା। ଏଇଭଳି ଭାବରେ ଛଅ ମାସ ଯାଉଥିଲା ଏଇ ମହାପ୍ରଭୁଙ୍କର ସମ୍ପ୍ରାପ୍ତ ହେବା ପାଇଁ, ଆଉ ଗୋଟେ ଛଅ ମାସ ସେଠି ରହୁଥିଲେ। ତେଣୁ ଏଇଭଳି ଭାବରେ ପ୍ରଥମାବସରେ ଜଗନ୍ନାଥ ଦର୍ଶନ ନୃତ୍ୟ ଗୀତ କରେ ଦଣ୍ଡ ପ୍ରଣାମ ସ୍ତବନ, ତେଣୁ ଓଡ଼ିଆମାନେ ଯେତେବେଳେ ଆସିଗଲେ ଭକ୍ତମାନେ ସବୁ ଆସିଗଲେ, ପ୍ରଥମେ ସେମାନେ ଜଗନ୍ନାଥ ଦର୍ଶନ କରିକିରି ନୃତ୍ୟ ଗୀତ କରିକି ଦଣ୍ଡ ପ୍ରଣାମ କରିକି ସ୍ତବନ କଲେ। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ କଦାଚିତ୍ କାଳେନ୍ଦେ ତଟ ବିପିନ ସଙ୍ଗୀତ କରବୋ ମୁଦାଭିରି ନାରୀ ବଦନ କମଳା ସ୍ୱାଦ ମଧୁବୋ ରମା ଶମ୍ଭୁ ବ୍ରହ୍ମା ମରପତି ଗଣେଶାର୍ପିତ ପଦୋ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଏଇଭଳି ଭାବରେ ଜଗନ୍ନାଥଙ୍କୁ ସ୍ତବନ କରି ସ୍ତୁତି କରିକିରି ଉପଲଭୋଗ ଲାଗିଲେ କରେ ବିହାର ବାହିରେ ବିଜୟ ହରିଦାସ ମିଳି ଆସେ ଆପଣ ନୀଳୟ, ମହାପ୍ରଭୁ ତାଙ୍କ ଭକ୍ତମାନଙ୍କ ସହ ମିଳିକରି ଏଇଭଳି ଭାବରେ ପୁରୀରେ ଅବସ୍ଥାନ କରୁଥିଲେ। ପ୍ରତିଦିନ ସେ ଯାଇକରି ସକାଳ ହେଲେ ଜଗନ୍ନାଥ ଦର୍ଶନ କରୁଥିଲେ, ଜଗନ୍ନାଥ ଦର୍ଶନ କରିକିରି ଉପଲଭୋଗ ସକାଳେ ଯେତେ ଲାଗେ ଭଗବାନ ପାଖରେ, ଉପଲଭୋଗ ଦେଖି ସାରିଲା ପରେ ସେ ଆସନ୍ତି, ଆସିକରି ସେ ଯାଆନ୍ତି ହରିଦାସକୁ ଦେଖା କରିବା ପାଇଁ, ହରିଦାସ ନାମାଚାର୍ଯ୍ୟ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏଇଭଳି ରାମାଚାର୍ଯ୍ୟ ଦିନକୁ 300,000 ନାମ କରନ୍ତି, ତାଙ୍କର ରହିଛି ସିଦ୍ଧ ବକୁଳ। ଆପଣ ଗଲେ ଏ ଯେଉଁ ବାଲିସାହି ରାସ୍ତାରେ ଗଲେ ଦେଖିବେ ସିଦ୍ଧ ବକୁଳ ରହିଛି ସେଠି। ସିଦ୍ଧ ବକୁଳ ବିଷୟରେ କୁହାଯାଏ, ବକୁଳ ବାଜୁଥିଲେ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ କାଠର ଆବଶ୍ୟକତା ହେଲା। ରାଜା କହିଲେ ସେ ବକୁଳ ଗଛଟିକୁ ଆଣ, କାଟିକିରି ଆଣ, ଆଉ ସବୁ କଟା ହେଲା, ସେଇଟା ମଧ୍ୟ କଟା ହେବା ବସିଲା। କିନ୍ତୁ ସେଇ ବକୁଳ ବକୁଳଙ୍କ ତଳେ ରହିକରି ଏଇ ହରିଦାସ ଠାକୁର ନାମ କରୁଥିଲେ, ତେଣୁ ସେ ବକୁଳ ମଧ୍ୟ ସିଦ୍ଧ ହୋଇଯାଇଥିଲେ, ସିଦ୍ଧ ବକୁଳ। ତେଣୁ ତା ପରଦିନ ଯେତେବେଳେ ଆସିଲେ ତାଙ୍କର କୁଠାରେ ମାନେ ସବୁ କାଠ କାଟିକି ନେବା ପାଇଁ, ଦେଖିଲା ବେଳକୁ ଫମ୍ପା ହେଇଗଲା ସେଇଟା, ତା ଭିତରେ କିଛି ନାହିଁ, ଆଉ କ'ଣ କରି କାଟିବେ କାହିଁକି, ତେଣୁ ଛାଡ଼ିଦେଇ ପଳେଇଗଲେ ସିଦ୍ଧ ବକୁଳ। ବର୍ତ୍ତମାନ ମଧ୍ୟ ଆପଣ ଗଲେ ଦେଖିବେ ସେଇଭଳିଆ ରହିଛି ସିଦ୍ଧ ବକୁଳ। ସେଇଠି ହରିଦାସ ଠାକୁର 300,000 ନାମ ନେଉଥିଲେ ପ୍ରତିଦିନ, ଏବଂ ଜଗନ୍ନାଥ ଦର୍ଶନ ସେ କରୁନଥିଲେ କାହିଁକି ନା ତାଙ୍କୁ ଆଲାଉ ନଥିଲା, ଓନ୍ଲି ହିନ୍ଦୁ ଯାହାର ଆଲାଉ, କେବଳ ହିନ୍ଦୁମାନେ ଭିତରୁ ପ୍ରବେଶ କରିବେ। ତେଣୁ ଜଗନ୍ନାଥ ନିଜେ ସେଇ ଚୈତନ୍ୟ ମହାପ୍ରଭୁ ସିଏ ଯାଇକି ତାଙ୍କୁ ଦର୍ଶନ ଦେଉଥିଲେ। ସିଏ ଶ୍ରୀମନ୍ତ ଭକ୍ତି ସୁଧାମ ସରସ୍ୱତୀ ଠାକୁର କହନ୍ତି, ଆମେ ଯେଉଁ ଭଗବାନ ଦର୍ଶନ କରୁଛେ ଆମର ଦର୍ଶନ କରିବା ପାଇଁ ଆମର ଶକ୍ତି ନାହିଁ, କିନ୍ତୁ ଏତିକି ଜାଣିବା ଯେ ଭଗବାନ ଆମକୁ ଦର୍ଶନ କରୁଛନ୍ତି। ଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କହନ୍ତି, ଜଣେ ବ୍ୟକ୍ତି ଜଣେ ଅନ୍ଧ ବ୍ୟକ୍ତି ଥିଲେ, ସେ ସବୁଦିନ ଦର୍ଶନ କରନ୍ତି ଭଗବାନ ଦର୍ଶନ କରିବା ପାଇଁ ଆଣନ୍ତି, ଅନ୍ୟମାନେ ଟିକେ ହସନ୍ତି କି କ'ଣ ଦର୍ଶନ କରୁଛନ୍ତି ଅନ୍ଧ ବ୍ୟକ୍ତି କ'ଣ ଦର୍ଶନ କରୁଛନ୍ତି। ତେଣୁ ଜଣେ ପଚାରିଦେଲେ କ'ଣ ତୁମେ ଦର୍ଶନ କରୁଛ, ନା ମୁଁ ତ ଅନ୍ଧ ମୁଁ ଦେଖିପାରୁନାହିଁ, କିନ୍ତୁ ଭଗବାନ ଅନ୍ଧ ନା ଠିକ୍ ଅଛନ୍ତି, ତାଙ୍କ ଆଖି ଠିକ୍ ଅଛି, ସିଏ ମୋତେ ଦେଖିପାରୁଛନ୍ତି ତ। ତେଣୁ ଏହିଭଳି ଭାବରେ ଚିନ୍ତାରେ ଆମେ ଦର୍ଶନ କରିବା, ପ୍ରକୃତରେ ଆମର ଚକ୍ଷୁ ନାହିଁ। ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ଇନ୍ଦ୍ରିୟ ସେବନ ମୁଖେଇ ଜୁହାଦୁ ସ୍ୱୟଂ ସ୍ମୃତି ଅଧ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମେ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଦେଖିପାରିବା ନାହିଁ, ବୁଝିପାରିବା ନାହିଁ, କିନ୍ତୁ ସେ ଯେତେବେଳେ କୃପା କରିବେ ଆମେ ଯେତେବେଳେ ତାଙ୍କର ସେବାରେ ନିଯୁକ୍ତ ହେବା ସେତେବେଳେ ଭଗବାନ ନିଜକୁ ପ୍ରକାଶ କରିବେ। ତେଣୁ ଏହିଭଳି ଭାବରେ କଥା, ତେଣୁ ମା ଭଗବାନ ନିଜେ ଯାଇକି ତାଙ୍କୁ ଦର୍ଶନ ଦିଅନ୍ତି, ଏଠି ଦର୍ଶନ କରି ଜଗନ୍ନାଥ ଦର୍ଶନ କରିକି ସେ ତାଙ୍କୁ ଦର୍ଶନ ଦିଅନ୍ତି। ଉପଲଭୋଗ ସରିଲା ପରେ ଉପଲଭୋଗ କହିଲେ ମଧ୍ୟାହ୍ନ ସମୟରେ ଭୋଗ ଭୋଗ ବର୍ଦ୍ଧନ ଖଣ୍ଡ ନାମକ ସ୍ଥାନରେ ଉପଲଭୋଗ ଅର୍ପଣ କରାଯିବା ସମୟରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଦେଉଳ ବାହାରକୁ ଚାଲି ଆସନ୍ତି। ବାହାରକୁ ଚାଲିଯିବା ପୂର୍ବରୁ ସେ ଗରୁଡ଼ ସ୍ତମ୍ଭ ନିକଟରେ ଠିଆ ହୋଇ ଜଗନ୍ନାଥଙ୍କୁ ପ୍ରଣାମ ଓ ବନ୍ଦନା କରନ୍ତି। ତାପରେ ସେ ସିଦ୍ଧ ବକୁଳକୁ ଯାଇ ହରିଦାସ ଠାକୁରଙ୍କ ସଙ୍ଗେ ଦେଖା କରନ୍ତି। ଏହାପରେ ସେ କାଶୀ ମିଶ୍ରଙ୍କ ଗୃହରେ ଥିବା ନିଜ ବସାକୁ ଫେରନ୍ତି। ବର୍ତ୍ତମାନ ଯେଉଁ ରହିଛନ୍ତି ଗମ୍ଭୀରା, ଯେଉଁଠି ସେଠି ମହାପ୍ରଭୁ ରହିଥିଲେ, ଗମ୍ଭୀରା କାଶୀ ମିଶ୍ରଙ୍କ ଗୃହ ଥିଲା, ସେଇଠି ମହାପ୍ରଭୁ ରହିଲେ। ତେଣୁ ଏ ସବୁ ଗୃହ ହେଉଛି ଭଗବାନଙ୍କର, ଆମେ ଭାବୁଛୁ ଏଇଟା ଆମ ଗୃହ ବୋଲି, କିନ୍ତୁ ସବୁକିଛି ସବୁକିଛି ମାଲିକ ହେଉଛନ୍ତି ସେ ଭଗବାନ। ଆମେ ଯେତେବେଳେ ଏଇ କଥା ଜାଣିବା ସେତେବେଳେ ଆମେ ଶାନ୍ତିପ୍ରାପ୍ତ ହେବା। ଭଗବତ ଗୀତାର ଭଗବାନ କହିଲେ ନା, ଭକ୍ତାନାମ ଜଗତପସାମ ସର୍ବଲୋକମହେଶ୍ୱରମ ସୁଦମ ସର୍ବଭୂତାନାମ ଜ୍ଞାନ୍ତମାନ ଶାନ୍ତି ମୁଚ୍ଛତି। ସିଏ ହେଉଛନ୍ତି ପ୍ରକୃତ ଉପଭୋଗକାରୀ, ସବୁକିଛି ଯଜ୍ଞ ସବୁକିଛି ତପସ୍ୟାର ସିଏ ହେଉଛନ୍ତି ଉପଭୋଗକାରୀ, ଏବଂ ସର୍ବଲୋକର ସିଏ ହେଉଛନ୍ତି ମାଲିକ ସର୍ବଲୋକମହେଶ୍ୱରମ, ଏବଂ ସୁହୃଦମ ସର୍ବଭୂତାନାମ ସମସ୍ତଙ୍କର ସିଏ ହେଉଛନ୍ତି ପ୍ରକୃତ ବନ୍ଧୁ। ଖାଲି ମନୁଷ୍ୟମାନଙ୍କର ନୁହଁ, ଯେତେ ଜୀବ ଅଛନ୍ତି ସର୍ବଭୂତ 84,00,000 ପ୍ରକାର ଜୀବଙ୍କର ସିଏ ହେଉଛନ୍ତି ପ୍ରକୃତ ବନ୍ଧୁ। ମାପୁ କହିଲେ ନା, ଏଣିଚିଓ ସରି ମାୟା ନାଶିବାର ଲାଗି ହରି ନାମ ମହାମନ୍ତ୍ର ଲତୁମି ଦେବ ଜାଗ ଦେବ ଜାଗ ଗୋରା ଚାନ୍ଦ ଭୋରେ କତ ନିଦ୍ରା ଯାଉ ମାୟା ଭଜିବ ବୋଲି ଆସେ ସଂସାର ବୋଲି ଆରିଲେ ତୁମି ଅଭିଯାନ ତୁମର ରହିତେ ଆମି ହଣ।
আমার না বন্ধু
তেমন এইভাবে ভাবে মহাপ্রভু আমার আমি উদ্ধার করার আমি শুয়েকি রয়েছে মায়া পিসাজ কোলে কোলের শুয়েকি রয়েছে আমি ভাবছি বহুত আনন্দ প্রাপ্ত হচ্ছে এটি ভাগবত রস চৈতন্য রস শ্রবণ করু না আমি নিদ্রা রসক প্রাপ্ত হচ্ছে আনন্দ প্রাপ্ত হচ্ছে এইভাবে ভাবে মহাপ্রভু আসিকি উদ্ধার করছেন আমি তেমন মহাপ্রভু যাই কৃপা করছেন দর্শন তাঁর নিজে সে ভগবান দর্শন সেই নিজ গৃহরে করছেন নিজে কাশীমিশ্র গৃহরে সে রোলে তেমন এইভাবে ভাবে ঘরে বসি করে প্রভু নাম সংকীর্তন অদ্বৈত আশিয়া করে প্রভুর পূজন মহাপ্রভু দিনচর্যা বর্ণনা করা যাই এই অধ্যায়ের এইভাবে ভাবে সকাল হলে সে গলে জগন্নাথ দর্শন কলে আসলে তাপরে ভগবান দর্শন করে সারি যাই হরিদাস দর্শন দেবে হরিদাস দর্শন দিয়ে বা স্নান করি আসিকি বা তাপরে স্নান করা যাবে সমুদ্রে স্নান করি সে গৌরবাট সাহি কুয়া সেইটা সেই সবুলে মহাপ্রভু সেইপটে যা আসা করতে গৌরবাট গৌরবর বাট সেইটা সবুদিন সেইপটে আসবে মহাপ্রভু গৌরবাট সাহি দর্শন করি এসব করা পরে গম্ভীরা আসি যা খাদ্য গ্রহণ কলে যা কলে তাপরে নাম কীর্তন করবে হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 মহাপ্রভু সেটি রহলে এত বর্ষ কাল রয়েকি নাম কীর্তন কলে কিন্তু সেটি বর্তমানে অলগা কীর্তন হচ্ছে হ্যাঁ সেটি হরে কৃষ্ণ হোক না সেটি অলগা কীর্তন হচ্ছে ভগবান অদ্ভুত লীলা তেমন অদ্বৈত আসিয়া কলে প্রভুর পূজন সব সব আসলে রথযাত্রা সব গৌড় গৌড় দেশ সব আসলে নবদ্বীপুর তেমন অদ্বৈত আচার্য প্রভু আসিকি তাঁর কীর্তন পূজা করতে সুগন্ধি সারিলে দেহ পাদ আচমন সর্বাঙ্গে লেপয়ে প্রভুর সুগন্ধি চন্দন মহাপ্রভু পূজা করতে তেল ইত্যাদি প্রদান করি সুগন্ধি শরীর ইত্যাদি এ জল দিয়ে পাদ আচমন সব করি এবং তাঁকর সর্বাঙ্গে সুগন্ধি চন্দন সব প্রদান করতে গলে মালা দেন মাথায় তুলসী মঞ্জরি যোড় হাতে স্তুতি করে পদে নমস্করি মহাপ্রভুঙ্কর গলার মালা প্রদান করি মাথার তুলসী মঞ্জরি প্রদান করি যোড় হাতে তা স্তুতি করতে নমস্কার করতে পূজা পাত্রে পুষ্প তুলসী শেষ যে আসিল সেই সব লয়া প্রভু আচার্য পূজিল আমি যা রহিলা সেথেরে মহাপ্রভু আচার্য পূজা করে এইসব ভগবান পঞ্চতত্ত্বাত্ম কৃষ্ণ ভক্ত রূপ স্বরূপকম ভক্তাবতার ভক্তাক্ষম নমামি ভক্ত শক্তিকম এনে সব শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি শ্রীগৌর ভক্তবৃন্দ এই পঞ্চতত্ত্ব ভগবান নিজ বিস্তার করছেন তেমন অদ্বৈতাচার্য যেমনি মহাপ্রভু পূজা কলে মহাপ্রভু মধ্যে অদ্বৈতাচার্য পূজা কলে যা সব বড়ি সেই পূজা অবশেষে পূজা কলে যোশ্রী সোশ্রী নমস্তুতে এই মন্ত্র পড়ে মুখবাদ্য করে প্রভু হাসায় আচার্যের তেমন মহাপ্রভু এইটা যোশ্রী সোশ্রী তার অর্থ হচ্ছে আপনার যা আপন হি তাহা অটান্তি মাত্র মু আপনাকে নমস্কার করছি এই মন্ত্র পাঠ করে চৈতন্য মহাপ্রভু অদ্বৈতাচার্য পূজা করতে তা ছড়া মহাপ্রভু নিজ মুখে কতক শব্দ করতে যা শুনে অদ্বৈত প্রভু হসন্তি ভগবান নিজ মুখে বাদ্য বজাতে আজিকাল সব বাদ্য বজাচ্ছে মুখে মহাপ্রভু সেটা আরম্ভ করছেন ভগবান ঠার সব কিছু আসিছে মুখে সব কিছু সে তাঁকর কম ন করে পারবে সে ভগবান সে তেমন এই মত অন্য করে না নমস্কার প্রভুর নিমন্ত্রণ করে আচার্য বারবার তেমন অদ্বৈতাচার্য সবুলে তাঁর নিমন্ত্রণ করে প্রসাদ গ্রহণ করা গৃহরে হ্যাঁ সীতা ঠাকুরাণী এমন সব রোষেবাস করি মহাপ্রভু খাইব প্রদান করতে আচার্যের নিমন্ত্রণ আশ্চর্য কথন বিস্তারি বর্ণনা আছেন দাস বৃন্দাবন চৈতন্য ভাগবতরে এই লীলা সব বর্ণনা করা যাই তেমন আমি যদি সুযোগ মিলবে আসন্তা বর্ষ সেটাকে বর্ণনা করা চৈতন্য ভাগবত মহাপ্রভুঙ্ লীলা অধ্যায় কিভাবে ভাবে বর্ণনা করছেন পুনরুক্তি হয় তাহা ন কইলু বর্ণন আর ভক্তগণ করে প্রভুর নিমন্ত্রণ তেমন এইভাবে ভাবে সমস্ত ডাকছেন মহাপ্রভু ଆଜି ଆମ ଘରେ ପ୍ରସାଦ ଭିକ୍ଷା କରିବେ, ଖାଦ୍ୟ ଗ୍ରହଣ କରିବେ, ସମସ୍ତେ କହୁଛନ୍ତି। ତେଣୁ ଏକ ଏକ ଦିନ ଏକ ଏକ ଭକ୍ତ ଗୃହେ ମହୋତ୍ସବ, ପ୍ରଭୁ ସଙ୍ଗେ ତାହା ଭୋଜନ କରେ ଭକ୍ତ ସବ। ଖାଲି ଯେ ମହାପ୍ରଭୁ ଯାହାକୁ ନୁହଁ, ସମସ୍ତ ଭକ୍ତମାନେ ଯାଇକରି ଗୃହରେ ସେମାନେ ସବୁ ଆସନ୍ତି, ସେଠି ବସାଘର ନେଇକି ରହନ୍ତି, ସେଇଠି ତାଙ୍କୁ ଗୋଟେ ବସାଘର ଦିଆଯାଏ, ସେଠି ସବୁ ରୁହନ୍ତି, ସେଇଠି ସବୁ ମହାପ୍ରଭୁ ସେ ଖାଦ୍ୟ ସବୁ ପ୍ରଦାନ କରି ରୋଷେଇବାସ କରି ସବୁ ମହାପ୍ରଭୁକୁ ଖାଦ୍ୟ ପ୍ରଦାନ କରନ୍ତି, ଏବଂ ସବୁ ଭକ୍ତମାନେ ଯାଇକି ସେଠି ଖାଦ୍ୟ ଗ୍ରହଣ କରନ୍ତି। ଏଇଭଳିଆ ମହୋତ୍ସବ, ପ୍ରତିଦିନ ମହୋତ୍ସବ, ମହୋତ୍ସବ ଭଗବାନ, ଇଏ ହେଉଛି ଆମର ଭକ୍ତି ମାର୍ଗ, ହେଉଛି ଏଇଭଳିଆ ସବୁବେଳେ ଆନନ୍ଦ, କ'ଣ ଭଜନ କୀର୍ତ୍ତନ ଆଉ ନୃତ୍ୟ, ଏ ହେଉଛି ଆମର ମହୋତ୍ସବ ପ୍ରତିଦିନ, ଇଏ ହେଉଛି ଭକ୍ତିର ମାର୍ଗ, ହେଉଛି ଏଇଟା ଆନନ୍ଦ ମାର୍ଗ। ତେଣୁ ଚାରି ମାସ ରହିଲା ସଭେ ମହାପ୍ରଭୁ ସଙ୍ଗେ ଜଗନ୍ନାଥରେ ନାନା ଯାତ୍ରା ଦେଖି ମହାରଙ୍ଗେ। ଚତୁର୍ମାସରେ ବାର ମାସରେ ତେର ପର୍ବ ବୋଲି କୁହାଯାଏ ଜଗନ୍ନାଥ ପୁରୀରେ, ତେଣୁ ଚତୁର୍ମାସରେ ମଧ୍ୟ ପାଞ୍ଚ ପର୍ବ, ଏଇଭଳିଆ ବିଭିନ୍ନ ପର୍ବ ସବୁ ହୁଏ। ବିଶେଷ ଭାବରେ ଏ ଯେଉଁ ରହିଛନ୍ତି ଭାଦ୍ରବ ମାସରେ ମହାପ୍ରଭୁଙ୍କର ଆସି ଯେଉଁ ଜନ୍ମ ଜନ୍ମ ସମୟ, କ'ଣ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମହାପ୍ରଭୁ ଆସିଥିଲେ, ସେଇ ମାସରେ ବହୁତ କିଛି ଭଗବାନଙ୍କର ଅବତାର ସବୁ ରହିଛନ୍ତି। ଏବଂ ଜଗନ୍ନାଥ ପୁରୀରେ ବହୁତ ପ୍ରକାର ଉତ୍ସବ ପାଳନ କରାଯାଏ, ମନ୍ଦିରରେ ମନ୍ଦିରରେ ପାଳନ କରାଯାଏ। ତେଣୁ କୃଷ୍ଣ ଜନ୍ମଯାତ୍ରା ଦିନେ ନନ୍ଦ ମହୋତ୍ସବ, ଗୋପବେଶ ହେଲା ପ୍ରଭୁ ଲୟା ଭକ୍ତ ସବ। ତା ପର ଦିନ ଜନ୍ମଯାତ୍ରା ଦିନ କୃଷ୍ଣ ଜନ୍ମାଷ୍ଟମୀ ନନ୍ଦ ମହୋତ୍ସବ ମଧ୍ୟ କୁହାଯାଏ, ସେଇଦିନ ନନ୍ଦ ମହୋତ୍ସବ କରାଗଲା। ଏବଂ ସେଦିନ କ'ଣ ହେଲା, ମହାପ୍ରଭୁ ସ୍ୱୟଂ ନନ୍ଦବେଶ ଗୋପବେଶ ହେଇକି ଆସିଲେ, ଜଣେ ଗୋପ ହେଇକି ଆସିଲେ, ଦଧି ଦୁଗ୍ଧ ଭାର ସବୁ ନିଜସ୍କନ୍ଦ କରି ମହୋତ୍ସବ ସ୍ଥାନେ ଆସିଲା ବୋଲି ହରି ହରି। ଗୋପାଳ ଆସୁଛନ୍ତି, ତେଣୁ ଆମର ଗୋପାଳ ଆସୁଛନ୍ତି ନା, ସଞ୍ଜୀବ ପ୍ରଭୁ ଗୋପାଳ ଆଣିକି ଆସୁଛନ୍ତି, ସବୁ କେତେ ମହୋତ୍ସବ କଲେ, ମହୋଦଧିରେ ଆମର କ'ଣ ମହାନଦୀରେ ସ୍ନାନ କଲେ, ଏସବୁ ପ୍ରକାର ବହୁତ ପ୍ରକାର ଲୀଳା ସବୁ ହେଲା, ଏଠି ତାଙ୍କର ନାମକରଣ ଲୀଳା ଏସବୁ ହେଉଥିଲା ସବୁ ଗୋପାଳଙ୍କର। ତେଣୁ ଆଜି ଗୋପାଳ ମହାପ୍ରଭୁ ସ୍ୱୟଂ ଗୋପାଳ, ସିଏ ଯେଇ ଗୌର, ସେଇ କୃଷ୍ଣ, ସେଇ ଜଗନ୍ନାଥ। ତେଣୁ ମହାପ୍ରଭୁ ନିଜେ କ'ଣ କଲେ ନା, ଦଧି ଦୁଗ୍ଧ ଭାର ସବୁ ଆଣିକିରି ନିଜ ସ୍କନ୍ଧରେ ଧରିକି ଆଣିଲେ। ଭଗବାନ ସ୍କନ୍ଧରେ କ'ଣ, ମଥାରେ ବନ୍ଧ ବହନ ବହନ କରନ୍ତି, କହିଲେ ନା କ'ଣ କହିଲେ, ଅନନ୍ୟାସ୍ତିନ୍ତେ ତୋ ମାଂ ଯେ ଜନା ପ୍ରତିପାସତେ ତେଷାଂ ନିତ୍ୟାଭି ଦୁଃଖାନାଂ ଯୋଗକ୍ଷମ ବହନ, ମୁଁ ବହନ କରେ, ଯୋଗକ୍ଷମ ଦଦାମି ହମ ବୋଲି କରିଥିଲେ ହେଇଥାନ୍ତା, ବା ଭଗବାନ ଅନ୍ୟ କିଛି ଶବ୍ଦ ବ୍ୟବହାର କରିପାରିଥିଲେ, ବହମ ଶବ୍ଦ କାହିଁକି କହିଲେ, ଯୋଉ ଭକ୍ତମାନଙ୍କର କେତେ ଜଣଙ୍କର ସନ୍ଦେହ ହେଲା, ଭଗବାନ କ'ଣ ନିଜେ ବୋହିବେ, ଭଗବାନ ଦେଖେଇ ଦେଲେ, ନିଜେ ବୋହିକିରି ଆଣିଲେ, ଏସବୁ କଥା ବହୁତ ରହିଛି। ତେଣୁ ବହାମି ଶବ୍ଦ ବ୍ୟବହାର କଲେ, ବହାମି ନିଜେ ବୋହିକିରି ଆଣନ୍ତି ଭଗବାନ ତାଙ୍କର ଭକ୍ତଙ୍କ ପାଇଁ। ଆଜି ନିଜେ ସବୁ ଦୁଗ୍ଧ ଦହି ବାହାର ସବୁ ନେଇକିରି ସ୍କନ୍ଧରେ କରିକିରି ମହୋତ୍ସବ ସ୍ଥାନ ଆସିଲା ବୋଲି ହରି 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 ହରି, ସବୁବେଳେ ତାଙ୍କର ମୁଖରେ କୃଷ୍ଣ ସ୍ଫୁରିତ ହୁଏ, ସବୁବେଳେ ତାଙ୍କ ମୁଖରେ କୃଷ୍ଣ ଉଚ୍ଚାରିତ ହୁଏ। ତେଣୁ ଏଇଭଳି ଭାବରେ ହରି ହରି କହିକିରି ଦହି ଦୁଗ୍ଧର ବାହାର ଆଣିକି ଆସିଲେ ମହୋତ୍ସବ ସ୍ଥାନକୁ। କାନାଇ କୁଣ୍ଠିଆ ଅଛି ନା ନନ୍ଦବେଶ ଧରି, କନେଇ କୁଣ୍ଠିଆ ଜଗନ୍ନାଥଙ୍କର ସବୁ ପ୍ରକାଶ କରିଛନ୍ତି, ବହୁତ ଲୀଳା ପ୍ରକାଶ କରିଛନ୍ତି କନେଇ କୁଣ୍ଠିଆ, ଆମର ସେ ଶଙ୍କରଣ ସେ ମହାରାଜ କଥା କହୁଥିଲେ। ତେଣୁ କନେଇ କୁଣ୍ଠିଆ ସିଏ ହେଲେ ନନ୍ଦ, ନନ୍ଦବେଶ ଧରିକି ସିଏ ଅଛନ୍ତି, ହବ ନନ୍ଦବେଶ ଏବଂ ଯଶୋଦା ବ୍ରଜେଶ୍ୱରୀ କିଏ ହେଲେ ଜଗନ୍ନାଥ ମହାନ୍ତି, ଜଗନ୍ନାଥ ମହାନ୍ତି ବୋଲି କହ ଜଗନ୍ନାଥ ମହାନ୍ତି, ଜଗନ୍ନାଥ ମହାନ୍ତି ଯଶୋଦା ହେଲେ ଆପଣ ପ୍ରତାପରୁଦ୍ର ଆର୍ ମିଶ୍ର କାଶୀ ସାର୍ବଭୌମ ଆର୍ ପଡ଼ିଛା ପାତ ତୁଳସୀ, ଏସବୁ ସମସ୍ତେ ସେଇ ନାଟକରେ ସବୁ ଅଭିନୟ କରୁଛନ୍ତି। ଇହା ସବୁ ଲୟା ପ୍ରଭୁ କରେ ନୃତ୍ୟ ରଙ୍ଗ, ଦଧି ଦୁଗ୍ଧ ହରିଦ୍ରା କଲେ ଜଳେ ଘରେ ଶୋଭାରମ୍ଭ। ନନ୍ଦ ଉତ୍ସବ ବର୍ଣ୍ଣନା କରେ ଦଶମ ପଞ୍ଚମ ଅଧ୍ୟାୟ ନନ୍ଦ ଉତ୍ସବ। ତତ ଆରଭ୍ୟ ନନ୍ଦସ୍ୟ ବ୍ରଜ ସର୍ବସମୃଦ୍ଧିବାନ ହରେ ନିବାସ ଆତ୍ମଗୁଣୈ ରମା କ୍ରୀଡ଼ନ ଅଭୁନ ରୂପ। ଦଶମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଏ କିଭଳି ଭାବେ ନନ୍ଦ ଉତ୍ସବ କରାଯାଉଥିଲା ବ୍ରଜରେ। ଭଗବାନ ଯେତେବେଳେ ଆବିର୍ଭାବ ହେଲେ ତା ପରଦିନ ନନ୍ଦ ଉତ୍ସବ ହେଉଥିଲା। ଆମର ଇସ୍କନ ନନ୍ଦ ଉତ୍ସବଟା ଟିକେ ବାନ୍ଧା ପଡ଼ିଯାଏ, କାହିଁକି ନା ପ୍ରଭୁପାଦଙ୍କ ଉତ୍ସବଟା ହେଇଯାଏ, ପ୍ରଭୁପାଦଙ୍କ ସେଦିନ ଆବିର୍ଭାବ ହେଇଥିଲା। କିନ୍ତୁ ନନ୍ଦ ଉତ୍ସବଟା ସେ ପାଳନ କରାଯାଏ ନନ୍ଦ ଉତ୍ସବ। ତେଣୁ ଏଇ ଯେଉଁ ନନ୍ଦ ଉତ୍ସବ ହେଉଥିଲା ସେସବୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଗୋପାଳମାନେ ଗୋପୀମାନେ ସବୁ ବହୁତ ସୁନ୍ଦର ସୁନ୍ଦର ବସ୍ତ୍ର ପରିଧାନ କରି ଅଳଙ୍କାର ଇତ୍ୟାଦି ପରିଧାନ କରିକିରି ସବୁ ଦଧି ଦୁଗ୍ଧ ଇତ୍ୟାଦି ଆଣିକିରି ସବୁ ଖେଳନ୍ତି, ତା ଦେହରେ ଫିଙ୍ଗାଫିଙ୍ଗି କରିକି ପୁରା ଖେଳା ଖେଳି କେତେ କ'ଣ ସେ ନନ୍ଦ ମହାରାଜ ବହୁତ ଦାନ ସବୁ କରନ୍ତି। ଏମିତିକି ସବୁ ତିଳର ପାହାଡ଼ ସବୁ ଦାନ କରିଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି। ଗାଭୀମାନଙ୍କୁ ଦାନ କରିଛନ୍ତି ସବୁ ଅଳଙ୍କୃତ ଗାଭୀମାନଙ୍କୁ, ଏସବୁ ବର୍ଣ୍ଣନା କରାଯାଇଛି। ଏଇଟା ଯଦି ଶୁଣିବ ଯେତେବେଳେ ଶୁଣୁଥିଲେ ସୁଖଦେବ ଗୋସ୍ୱାମୀ କହୁଥିଲେ ସେଠି 60,000 ମିନିଟ୍ ଥିଲେ ପରୀକ୍ଷିତ ମହାରାଜଙ୍କ ସହିତ 60,000 ମିନିଟ୍ ଥିଲେ, ତାଙ୍କ ଭିତରୁ କେତେ ଜଣ ଚିନ୍ତା କରୁଥିଲେ ଯେ ନନ୍ଦ ମହାରାଜ ଜଣେ ଗୋପାଳ ତାଙ୍କର କ'ଣ ଏତେ ଧନ ଅଛି ଏତେ ସବୁ ଦାନ କରୁଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ ଏଇ ଶ୍ଳୋକଟି କହିଲେ, କହିଲେ ମହା ଯେତେବେଳେ ଭଗବାନ ହରେ ନିବାସ ଆତ୍ମଗୁଣୀ ଭଗବାନ ସେଠି ରହିଛନ୍ତି ରମା କ୍ରୀଡ଼ା ନବୀନ ରୂପ, ଲକ୍ଷ୍ମୀଦେବୀ ସେଠି ଆସି ସମାଜରେ ସେବା କରୁଛନ୍ତି, ଯେଉଁଠି ଲକ୍ଷ୍ମୀଦେବୀ ଅଛନ୍ତି ସେଠି କ'ଣ ଅଭାବ ରହିଛି, ସେଠି ଆଉ କିଛି ଅଭାବ ଅଛି, ସ୍ୱୟଂ ଲକ୍ଷ୍ମୀଦେବୀ ଅଛନ୍ତି। ତେଣୁ ଏହିଭଳି ଭାବରେ ସେଠି ନନ୍ଦ ଉତ୍ସବ ହେଲା। ଅଦ୍ୱୈତ କହେ ସତ୍ୟ କହି ନା କରିବା କୋପ ଲଘୁଟ ଫିରାଇ ପାହାଡ଼ ତେବେ ଜାଣି ଗୋପ। ଅଦ୍ୱୈତ ମହାପ୍ରଭୁ ଅଦ୍ୱୈତ ପ୍ରଭୁ କହିଲେ ପ୍ରଭୁ ଆପଣଙ୍କୁ ସତ୍ୟ କଥା କହିବି, ଆପଣ ପ୍ରକୃତିରେ ଗୋପ ନୁହନ୍ତି, ହଁ ଗୋପ ନୁହେଁ, ଯଦି ଗୋପ ହ ତାହେଲେ ଲଘୁଟ ଫିରେଇ ପାରିବ ବାଡ଼ି ଫୁଲେଇ ପାରିବ, ଗୌଡ଼ମାନଙ୍କର ବାଡ଼ି ଧରିକି ସବୁ କାରବାର ନା, ଗୋ ଚାରେଇବେ ଗାଈ ଗଭି ଚାରେଇବେ ବାଡ଼ି ଧରିକି ଯାଉଥିବେ ସବୁବେଳେ, ତେଣୁ ବାଡ଼ି ସେମାନେ ବହୁତ ସୁନ୍ଦର ଭାବରେ ବୁଲାନ୍ତି ବହୁତ ସୁନ୍ଦର ଭାବରେ। ତେଣୁ ମହାପ୍ରଭୁଙ୍କୁ ଏଇଭଳି ଭାବରେ କହିଲେ ପ୍ରଭୁ ଆପଣ ଯଦି ସତ କଥା କହିବି ଆପଣ ପ୍ରକୃତ ଗୋପାଳ ନୁହନ୍ତି, ଆଉ ଯଦି ଗୋପାଳ ତାହେଲେ ବାଡ଼ି ବୁଲେଇ ପାରିବେ, ଶୁଣିକିରି ତେବେ ଲଘୁଟ ଲାଗା ପ୍ରଭୁ ଫେରାଇତେ ଲାଗିଲା, ବାଡ଼ି ବୁଲିବାକୁ ଆରମ୍ଭ କଲେ, ବାହାର ବାହାର ଆକାଶ ଫେରି ଲୁଫିଆ ଧରିଲା ପ୍ରକାଶ କିନ୍ତୁ ପୁଣି ଧରୁଛନ୍ତି। ଏଇଭଳି ଭାବେ ମହାପ୍ରଭୁ ଖେଳୁଛନ୍ତି ଏଠି ବାଡ଼ି ବୁଲାଉଛନ୍ତି ଭଗବାନ, ସିଏ ଶିରର ଉପରେ ପୃଷ୍ଠେ ସମ୍ମୁଖେ ଦୁଇ ପାଶେ ପାଦ ମଧ୍ୟ ଫିରାଇ ଲଘୁଟ ଦେଖି ଲୋକ ଆସେ, ବିଭିନ୍ନ ପ୍ରକାର ଗୋଡ଼ ମଧ୍ୟରେ ଦୁଇପଟେ ଆଗରେ ପଛରେ କରିକି ଉପରେ ସବୁ କରିକି ବାଡ଼ିକି ବୁଲାଉଛନ୍ତି ମହାପ୍ରଭୁ, ଗୋଡ଼ କେମିତି ହେବେ ଯଦି ବାଡ଼ି ନ ବୁଲେଇ ପାରିବେ। ଅଲାଦ ଚକ୍ରରେ ପ୍ରାୟ ଲଘୁଟ ଫେରା ଦେଖି ସର୍ବଲୋକ ଯେତେ ଚମତ୍କାର ହୁଏ, ଅଲାଦ ଚକ୍ର, ଅଲାଦ ଚକ୍ର କହିଲେ ଚକ୍ର ଭଳି ଚକ୍ର ଘୁରୁଥିଲା ମାନେ ଯେମିତି ଲାଗୁଥିବ କ'ଣ ଚକ୍ର ଯେମିତି କ'ଣ ସେ ଜିନିଷଟା ଗୋଟିଏ ନିଆଁ ଲାଗୁଥିବ ଯେମିତି ଚାରିପଟେ ନିଆଁ ଲାଗିଛି ଏଇଭଳିଆ ଲାଗୁଥିବ, ଚାରିପଟେ ନିଆଁଟା ବୁଲେଇଥିଲେ ଅଲାଦ ଚକ୍ର। ଏ ଉଦାହରଣ ଦିଆଯାଏ ଭଗବାନଙ୍କ ଲୀଳାକୁ ନିତ୍ୟ ବୋଲି କୁହାଯାଏ, ଭଗବାନ ଯେଉଁ ଜନ୍ମ ଉତ୍ସବ କରାଗଲା 5,000 ବର୍ଷ ତଳେ ଆସିଥିଲେ ତାହା ନୁହଁ, ପ୍ରତି ସମୟ ବର୍ତ୍ତମାନ ମଧ୍ୟ କେଉଁଠି ମହାପ୍ରଭୁଙ୍କର ଜନ୍ମ ଉତ୍ସବ ହେଉଥିବ, ଅଲାଦ ଚକ୍ର ଏ ସେ ନିତ୍ୟ ଲୀଳା ବୋଲି କୁହାଯାଏ। ଅଲାଦ ଚକ୍ର ଭଳି ଯେମିତି ସୂର୍ଯ୍ୟ ବର୍ତ୍ତମାନ ସକାଳ ଚାଲିଗଲା ପୁଣି ଆଉ କେଉଁଠି ସକାଳ ହେଇଥିବ, ସେଇଭଳି ଭାବରେ ମହାପ୍ରଭୁଙ୍କ ଲୀଳା ହେଉଛି ନିତ୍ୟ। ତେଣୁ ଏଇଭଳି ଭାବରେ ମହାପ୍ରଭୁ ବୁଲେଇବା ପାଇଁ ଆରମ୍ଭ କଲେ ଲଘୁଟ, ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ କିଭଳି ଭାବରେ ଭଗବାନ ସେ ଏଇ ମତ ନିତ୍ୟାନନ୍ଦ ଫିରାଏ ଲଘୁଟ, କିଏ ବୁଝିବେ ତାହା ଦୁଆର ଗୋପଭାବ ଗୁଡ଼, ନିତ୍ୟାନନ୍ଦ ପ୍ରଭୁ କହିଲେ ମୁଁ ମୋତେ ବୁଲେଇବି, କହିକି ନିତ୍ୟାନନ୍ଦ ବୁଲେଇଲି। ତେଣୁ ପ୍ରଥା ରୁଦ୍ରରେ ଆଜ୍ଞା ପଡ଼ିଛା ତୁଳସୀ, ଜଗନ୍ନାଥ ପ୍ରସାଦ ବସ୍ତ୍ର ଏକଲୟା ଆସି କିଏ ତୁଳସୀ ପରିଛା ଜଗନ୍ନାଥଙ୍କର ଯିଏ ସେବକ ପ୍ରତାପ ରୁଦ୍ର ପ୍ରଭୁ ତାଙ୍କୁ ଆଜ୍ଞା ଦେଲେ। ତେଣୁ ଜଗନ୍ନାଥ ଗୋଟେ ବହୁତ ପାଟ ବସ୍ତ୍ର ଖଣ୍ଡେ ଆଣିକରି କ'ଣ କଲେ, ବହୁମୂଲ୍ୟ ବସ୍ତ୍ର ପ୍ରଭୁ ମସ୍ତକେ ବାନ୍ଧିଲ, ଆଚାର୍ଯ୍ୟ ପ୍ରଭୁର ଗଣେରେ ପରାଇଲ। ଏଇଭଳି ଭାବରେ ଅଦ୍ୱୈତାଚାର୍ଯ୍ୟ ନିତ୍ୟାନନ୍ଦ ପ୍ରଭୁ ଏମାନଙ୍କର ସବୁ ମସ୍ତକରେ ସବୁ ମା ଜଗନ୍ନାଥଙ୍କର ବସ୍ତ୍ର ପଟ ବସ୍ତ୍ରକୁ ସବୁ ଦେଲେ। କାହ୍ନାଇ ଖୁଣ୍ଟିଆ ଜଗନ୍ନାଥ ଦୁଇ ଜଣ ଆବେ ସେ ବିଲାଇଲ ଘରେ ଥିଲ ଯତ ଧନ, ଯେମିତି ନନ୍ଦ ମହାରାଜ କରିଥିଲେ, ଯଶୋଦା ମହାରାଣୀ କରିଥିଲେ, ସେଇଭଳି ଭାବରେ ଏ ଦୁଇ ଜଣ ତାଙ୍କ ଘରେ ଯାହା ଥିଲା ସବୁ ପ୍ରଦାନ କଲେ, ସମସ୍ତଙ୍କୁ ବାଣ୍ଟିଲେ, ସମସ୍ତଙ୍କୁ ବାଣ୍ଟିଲେ। ଦେଖି ମହାପ୍ରଭୁ ବଡ଼ ସନ୍ତୋଷ ପାଇଲା, ମାତା ପିତା ଜ୍ଞାନ ଦୁହେଁ ନମସ୍କାର କହିଲା। ଏମାନେ ସବୁ ମହାପ୍ରଭୁଙ୍କ ପିତା ମାତା ଆଉ କ'ଣ, ସବୁ ଲୋହର କରୁଛନ୍ତି ମାନେ ପ୍ରକୃତରେ ସେମାନେ ସବୁ ମହାପ୍ରଭୁଙ୍କର ଯେଉଁ ଯଶୋଦା ଏବଂ ନନ୍ଦ ସବୁ ସେ ଲୋହର କରୁଛନ୍ତି ମାନେ ନେଇଛନ୍ତି ନା, ଭାଗ ନେଇଛନ୍ତି ମହାପ୍ରଭୁଙ୍କ ଲୀଳାରେ, ଭଗବାନ କୃଷ୍ଣର ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ଆସି ଜଗନ୍ନାଥ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଛନ୍ତି। ଆମର କବି କୃଷ୍ଣ କର୍ଣ୍ଣପୁର ଏଇଟା ବର୍ଣ୍ଣନା କରିଛନ୍ତି, ଗୌଡ଼ ଗଣଦେଶ ଗଣଦେଶ ଦୀପିକାରେ ସେ ବର୍ଣ୍ଣନା କରି ଚୈତନ୍ୟ ଚରିତ୍ରାମୃତ ମଧ୍ୟ କିଛି ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ କରିଛନ୍ତି ସେଇଟାକୁ, ମାନେ କୃଷ୍ଣଦାସ କବିଦାସ ସେ କହିଛନ୍ତି, ପ୍ରଭୁପାଦ ମହାରାଜ ଭାବାର୍ଥ ସବୁ କହିଛନ୍ତି। ପରମ ଆବେଶ ପ୍ରଭୁ ଆଇଲା ନିଜ ଘର, ଏହି ମତେ ଲୀଳା କରେ ଗୌରାଙ୍ଗ ସୁନ୍ଦର। ଏହିଭଳି ଭାବରେ ମହାବେଶରେ ତାପରେ ଫେରିଲେ, ଖାଦ୍ୟ ଫାଦ୍ୟ ଗ୍ରହଣ କରି ସବୁ କରିକି ସେ ଫେରିଲେ। ସେହିଭଳି ଭାବରେ ବିଜୟା ଦଶମୀ ଲଙ୍କା ବିଜୟର ଦିନେ ବାନର ସୈନ୍ୟ କହିଲା ପ୍ରଭୁ ଲୟା ଭକ୍ତ ଗଣେ। ଦଶମୀ ଆସିଗଲା, ବିଜୟ ଦଶମୀ, ମହାପ୍ରଭୁ ତ ରାମ ଭଗବାନ ରାମଚନ୍ଦ୍ର ଲଙ୍କା ବିଜୟ କରିଥିଲେ, ସେଦିନ ବିଜୟ ଦଶମୀ, ଆମର ଗୁରୁଦେବ ମଧ୍ୟ ସେହିଭଳି ଭାବେ ବିଜୟ ଦଶମୀ କରିଥିଲେ। ଦଶମୀ ତିଥିରେ ସେ ଆମ ବିଜୟ ହୋଇଥିଲା, ତାଙ୍କର ଭଗବତ ଧାମକୁ ଯାତ୍ରା କରିଥିଲେ, ବିଜୟ କରିଥିଲେ। ସେହିଭଳି ଭାବରେ ଏଇ ଦଶମୀ ତିଥିରେ ଯେଉଁ କ'ଣ, ଯେଉଁ ଦଶହରା ତିଥିରେ କ'ଣ ହେଉଛି, ବିଜୟ ଦଶମୀ ଲଙ୍କା ବିଜୟର ଦିନେ ଲଙ୍କା ବିଜୟ କରିଥିଲେ ଭଗବାନ ରାମଚନ୍ଦ୍ର। ସେହିଭଳି ଭାବରେ ଏ ଲୀଳାଟି କଲେ, ବାହନର ସୈନ୍ୟ କହିଲା ପ୍ରଭୁ ଲୟା ଭକ୍ତ ଗଣ, ସବୁ ବାହନର ସୈନ୍ୟ ଯେମିତି ଆଣିକିରି ଆସିଥିଲେ ସବୁ ଭଗବାନ ରାମଚନ୍ଦ୍ର, ବାହନର ସୈନ୍ୟ ଆଣି ଲଙ୍କା ଉପରେ ଚଢ଼ଉ କରିଥିଲେ, ସେହିଭଳି ଭାବରେ ବର୍ତ୍ତମାନ ଏଇ ଭାବ ଆସିଛନ୍ତି, ରାମଜୀଙ୍କର ଭାବ ଆସିଛନ୍ତି, ସେହି ଯେଉଁ କ'ଣ ସେଇ ଭଗବାନ ରାମଚନ୍ଦ୍ର ଷଡ଼ଭୁଜ ନା, ଦୁଇ ହାତରେ ହେଉଛନ୍ତି ଭଗବାନ କୃଷ୍ଣ, ଭଗବାନ ରାମଚନ୍ଦ୍ର ରଖିଛନ୍ତି ଧନୁସର ଧରିଛନ୍ତି, ଏବଂ ଦୁଇ ହାତରେ ବଂଶୀବାଦନ କରୁଛନ୍ତି, ଦୁଇ ହାତରେ ଦଣ୍ଡକ ମଣ୍ଡଳୁ ଷଡ଼ ଷଡ଼ ଯେଉଁ ରହିଛି ଷଡ଼, ହଁ ଷଡ଼ଭୁଜ ଦର୍ଶନ ରହିଛି, ଯେଉଁ ଶ୍ଳୋକଟି ଅଛି, ସବୁ ଗୀତଟି ଅଛି ନା, ଜୟ ଜୟ ଜଗନ୍ନାଥ ସଚିର ନନ୍ଦନ, ଜୟ ଜୟ ଜଗନ୍ନାଥ ସଚିର ନନ୍ଦ ଯୁବନ କରେ ଜର ଚରଣ ବନ୍ଦ, ଜୟ ଜୟ ଜଗନ୍ନାଥ ଆନନ୍ଦ ନୀଳା ଚଳେ ଏ ଶଙ୍କ ଚକ୍ର ଗଦା ପଦ୍ମଧର ନଦିଆ ନଗରେ କମଣ୍ଡାଳୁ କର, ଜୟ ଜୟ ଜଗନ୍ନାଥ ସଚିର ଦେହ ବୋଲେ ପୁରବେତେ ରାବଣ ଜୟ ଜୟ ଜଗନ୍ନାଥ ସଚିର ଶିରାଧାର ଭବେ ଗୋରାବତାର ହରେ କୃଷ୍ଣ ନାମ ଗୌର କରିଲା ପ୍ରଚାର, ଜୟ ଜୟ ଜଗନ୍ନାଥ वासुदेव भूत बोले करिगोड़ा जय गौर श्री कृष्ण श्री जगत आजा प्रकाश कर लो गोलोकर भाई भगवान रामचंद्र गोलोकर भाई लीला प्रकाश करते तेणु आज सब भक्त मान को लेकर बानर सैन्य कर प्रभु लया भक्त मैंने आसे हनुमान आवेश प्रभु वृक्ष शाखा लया भगवान हनुमान रूप से भक्त रूप से आसते ना भगवान रूप से आसुना भक्त रूप से आसते हनुमान रूप से आसिक आवेशे गोटे वृक्ष शाखा को धरिकी लंका गड़े चढ़ी फेले गड़ भांगिया लंका को जमी ध्वस कर देते हनुमान से भाव से लीला करे रावण प्रभु कहे क्रोधा बेसे जगन्माता हरे पापी मारिबु सवल से कहारे रावण प्रभु कहे कहे क्रोधारे से क्रोधरे जमी जगन् हनुमान क्रोध आसला क्रोधटा यही भाव व्यवहार करक्त द्वेषी भगवान द्वेष मान विरुद्ध क्रोधटा व्यवहार करमी हनुमान व्यवहार कर लंका को जाड़ी देखे कहले जगन्माता हरे पापी ये जगन् जगत माता से हरण करपी को मुझे मारि गोसाई आवेश देखी लोके चमत्कार सब लोग जय जय बोले बार बार जय जय धन यही मत रास जात्रा आर दीपावली उत्थान द्वादश जात्रा देखिला सकली चतुर्मास पड़ू रास जात्रा जो कार्तिक मास अमावास्या रात्रि दीपावली उत्सव पालित हुए से मास पूर्णिमा रात्रि कृष्ण रास जात्रा अनुष्ठित हुए उक्त मास शुक्ल द्वादशी तिथि उत्थान द्वादशी पालित हुए यही समस्त उत्सव में श्री चैतन्य महाप्रभु को समस्त भक्त अंशग्रहण करते सब लीला महाप्रभु करते एक दिन महाप्रभु नित्यानंद लया दुई भाई युक्ति कहल निवृत्ति बसिया गोटे थर नित्यानंद सहित आलोचना कर किवा युक्ति कहले दुहे केह ना जाने फले अनुमान पाछे कहले भक्तवाणी कौन से भितर आलोचना कला कहीं जापारे ना तापर ये जान ले तबे महाप्रभु सभे भक्ते बोल गौड़ देश जहा सभे विदाय कर चाहू ना जीवाई महाप्रभु साहब सब रही था कि आलोचना कर पठेले सवार कहले प्रभु प्रत्यब्ध आसिया गुंडीचा देखिया जावे आमार मिलिया प्रत वर्ष आसब आयु गुंडा जत्रा देखिकी मस देखा करें फेर प्रत वर्ष आसब यही भाव आलोचना है नित्यानंद सहित अनुमान सब भक्त मान सब कहले आचार्य आज्ञा दिल करिया सम्मान आचंडाल आदि कृष्ण भक्ति देवदान अद्वैताचार्य को आज्ञा दे तुम्हें आचंडाल समस्त को कृष्ण भक्ति प्रदान कर ये हूँ महावदान अवता कौन सी बाच विचार कले ना चंडाल को कौन दबा ना समस्त प्रदान कर कृष्ण भक्ति हाँ बदान्य अवतार जो रही अनर्पित चरिंचिरा करुणया वतीर्ण कड़ आज पर्यंत जहाँ अर्पित हो ना सीटा सब अर्पण करने आभक्ति सीएम यही निज भक्ति को प्रदान करने तेणु अद्वैताचार्य कहले तुम्हें समस्त को आचंडाल समस्त को ये कृष्ण भक्ति प्रदान कर नित्यानंद आज्ञा दिल जाओ गौड़ देशे अनर्गल प्रेम भक्ति करिय प्रकाश गौड़ देश रे ये कृष्ण भक्ति प्रचार कर प्रभुपाद को आज्ञा दे तुम्हें सारा पृथ्वी रे कृष्ण भक्ति प्रचार कर कमी आज्ञा दे पृथ्वी आचार्य तो नगराधिग्राम सर्वत्र प्रचार हो मोर नाम ये प्रभुपाद को आज्ञा दिखाई तेणु से प्रचार कर ये कथा किए जान समेत कहते हम केमी हम किए जापार नौले प्रभुपाद कही ये जो से पढ़ुते सीटा से भावते निश्चिंत भाव ये हम कि पांचश वर्ष धरी हो पार ना महाप्रभु ता पंद्रह दस चलीगले उन्नीस पैंसठ पर्यंत चारिश पंचावन पर्यंत पंचावन वर्ष पर्यंत कौट होता भारत बाहर प्रचार होता कि प्रभुपाद महाराज से कले आज्ञा मिलता जमी आम देखा नरोत्तम दास ठाकुर आसा पूर्वर महाप्रभु जो जाते अठर वर्ष तक जो से जाते बांग्लादेश बंग बंगदेश जाते शिक्षा प्रदान करने जाते से समय ये नदी रही पद्मावती को पद्मावती आज्ञा देते तुम्हें ये कृष्ण प्रेम को प्रदान कर नरोत्तम को लीला सब रही सी कहे नरोत्तम किए मुझे जानवी कौन करी पद्मावती कहले महाप्रभु कहले जमी मोर स्पर्श से तुम शरीर तुम मानने जल से बना आसीगला से भाव तुम नदी में स्नान कर जहाँ तुम बना आसवि जानवे सी हूँ नरोत्तम यही भाव घटना सब रही तेनाली भाव महा जमी नरोत्तम दास को कही प्रेम प्राप्त हे समझे प्रदान करेंगे से भाव प्रभुपाद को सी आज्ञा मानने आगुआ कही पांच वर्ष पूर्व तेणु प्रभुपाद महाराज सारा पृथ्वी कथा प्रचार कले महाप्रभु समझ उद्धार करेंगे ना सम पृथ्वी कौन सी बास विचार करेंगे समझ उद्धार करेंगे कि पापी थे बड़ पापी छिल कि महाप्रभु कृपा समझ उद्धार है तेणु ये कह रामदास गदाधर आदि कतक जने तुमार सहाय लगी दिलु तुमार सने नित्यानंद प्रभु कहले तुमको साहय करेंगे इन रामदास गदाधर आउ कत जन मैंने तुमको साहय करेंगे कथा प्रचार में साहय करेंगे मध्य मध्य आम तुम्हार निकट जाइब अलक्षित रही तुम्हार नृत्य देख महाप्रभु भगवान जो भगवान नाम होगवान कथा होगवान से उपस्थित था नाम तिष्ठा वैकुंठे जोगिना हृदय च मधुभक्त जत्र गायती तत्र तिष्ठा नारद भगवान भक्त मान जो नाम करती कथा करती भगवान से कहले श्रीवास पंडित प्रभु कहरी आलिंगन कंटे धरी कहे तार मधुर वचन श्रीवास पंडित हो नारद मुनिकर अवतार तेणु आलिंगन करठरे हाथ धरिक मधुर वचन कहते कहुए श्रीवास अंगन जो रही बर्तमान मत आप देखिए सही काजी से समय खोल को भांगी दे खोल भांगा स्थान भी कहुए से रही गोटे खोल भंगा होकर रही से आप देखिए श्रीवास ठाकुर अंगन तेणु से कहुए जमी महा भगवान कृष्ण कौन ने मथुर जन्म ने कि एगार वर्ष काल लीला है वृंदावन में से ही भाव में जगन्नाथ मिश्र गृह से जन्मग्रहण कले महाप्रभु कि श्रीवास पंडित गण से गृह से सब लीला कले से कहुए रासस्थल स्थान भी कहुए श्रीवास पंडित स्थान रही रासस्थल ये हूँ कौन नदिया बा नवदीप जो रही ये हूँ प्रच्छन्न वृंदावन से ही वृंदावन ही से ही वृंदावन ही नदिया यू वृंदावन दास कहे जानिया यहाँ गोटे गीतटे अच्छी नाचे रे नीता गौर द्विजन बोलान गीत कि वृंदावन ही नदिया एवं जी जानती तार वृंदावन है बास जी जानती से वृंदावन हो नदिया वृंदावन बास हुए ये सब गीत सब अच्छी आम गीत बोलने कथा कहीपर ना तो बोलने कि आप गीत सब बोलिए समय बोलिए तेणु यही भाव में शिवास कहते तुम घर कीर्तन आम नित्य नाचब তুমি দেখা পাবে আর কেহ না দেখিবে। মহাপ্রভুঙ্কু অদ্যাপি সেই লীলা করে কোর রায় কোন কোন ভাগ্যবান দেখিবার পায়। মহাপ্রভুঙ্কু লীলা বর্তমান মধ্যে চালিছি, যেমন ভাগ্যবান ব্যক্তি সে দেখছেন। তেণু শ্রীবাস পণ্ডিত গৃহরে যে কীর্তন চালুচি মহাপ্রভু সেটি রোচার। এই বস্ত্র মাতাকে দিহ এইসব প্রসাদ দণ্ডবত করি আমার ক্ষমা ইহ অপরাধ। তেমন শ্রীবাস পণ্ডিত কহিলেন এই বস্ত্র তাঁকর বস্ত্র প্রদান কলে মা বস্ত্র গোটে প্রদান কলে কহিলেন মা মোপাই মো তরফ দণ্ডবত করি তাঁর মোর মোর যে অপরাধ হয়ে ক্ষমা প্রার্থনা করব। অপরাধ হয়ে গেল মানে সন্ন্যাস গ্রহণ কলে মা বুঝেবে না। তেমন তার সেবা ছাড়ি আমি করি আছি সন্ন্যাস, ধর্ম নহে করি আমি নিজ ধর্ম নাশ। কহিলেন তাঁকে ছাড়িকি যে সন্ন্যাস গ্রহণ কলি মু এটা ধর্ম কিছু কলি না, ধর্ম মোর নাশ হল। এইভাবে ভাবে কৌশল তার প্রেম বেশে প্রেমবশ আমি তার সেবা ধর্ম তাহা ছাড়ি করি আছি বাতুলের কর্ম। তার প্রেমরে বস হয়েকি মু রহবা কথা কিন্তু তাকে মু পাগল হয়ে গেলি তেমনি সন্ন্যাস গ্রহণ কলি। ভাতুল বালকর মাতা না লয় দোষ এই জানি মাতা মরে না কর রোষ। যেমি পাগল পিলা কোণ করা বাড়িলে মধ্যে সহবা পড়ব কেকি সে তার দোষ নেবে না সেইভাবে ভাব। কি কাজ সন্ন্যাস মোর প্রেম নিজ ধন, যে কাহলে সন্ন্যাস কহিলু ছন্ন হইলে মন। সন্ন্যাস মোর কোণ আবশ্যকতা রয়েছে, মোর মাঙ্কর প্রেম এটা মোর ধন, তেমন কিন্তু যেত সন্ন্যাস নিয়ে গেলি মোর মুন্ড খারাপ হয়ে গেল তেমনি মু নিয়ে যাইছি। নীলাচলে আছো মুই তাহার আজ্ঞা দে, মধ্যে মধ্যে আসি মু তার চরণ দেখি দিয়ে। তেমন মু যদিও মহাপ্রভু মাতা তাঁকে আজ্ঞা দেলে তুমি নীলাচলে রহব, কিন্তু মু মধ্যে মঝে মধ্যে সেটি যাচ্ছি তাঁর গৃহকে যাচ্ছি। নিত্য যাই দেখি মুই তাহার চরণে স্ফূর্তি জ্ঞানে তেম তাহা সত্য নাই মানে মু সবুদিন যাচ্ছি সেটিকি, কিন্তু সে ভাবছেন মু এটা মনরে চিন্তা করছিল মোর তো নিমাই চালিগলা এইভাবে ভাবে চিন্তা করছেন। সে একদিন সাল্যান ব্যঞ্জন পাঁচ সাত শাক মোচ ঘণ্ট মোচা ঘণ্ট ভৃষ্ট পটল নিম্ব পাত লেম্বু আদা খণ্ড দধি দুগ্ধ খণ্ড সার শাল গ্রামে সমর্পিলেন বহু উপহার। বহু প্রকার খাদ্য রোষে করি সচী মাতা অর্পণ করলে বা এই যে বিষ্ণুপ্রিয়া রোষে করলে সব করি সে অর্পণ করলে বহু প্রকার প্রকার ব্যঞ্জন সব করলে দেখি প্রসাদ লয়া কলে করণ ক্রন্দন নিমায়ের প্রিয় মোর এইসব ব্যঞ্জন। তেণু এইভাবে ভাবে প্রসাদ ভোগ লগাইকি শাড়গ্রামের ভোগ লগাইকি কোলে রাখিকি কৌশল এটা মোর নিমায়ের প্রিয় ভগবান কেসব প্রিয় কণ কণ না সাল্যান সরু অন্ন ব্যঞ্জন সব কণ কণ না শাক মোচা খণ্ড মোচা খণ্ড কহিলে কণ এই যে কদলী খণ্ডা মোচা খণ্ড তাপরে কদলী কদলী ভণ্ডা তরকারি নিম্বপত্র সহিত পটল ভজা লেবু অদা খণ্ড আমার গৌরবন্ধু সে মহারাজ সবুলে অদা খাঁতি অদা গ্রহণ করতে খাদ্য বেড়ে। হ্যাঁ মু যাই আমার যে নবদ্বীপে মহাপ্রভু মহারাজকর অছি সেটি সমাধি স্থান রয়েছে তাঁকর পূজক মানে সব রয়েছেন সেটি পূজা করতে সেই সময় কেতর সেটি প্রসাদ পাইছি সেটি সবুলে অদা দিয়া যায়। হ্যাঁ সেটি যে মহাপ্রভু মানে গৌরম সে মহারাজ খাদ্য গ্রহণ করতে সবুলে তাঁকে অদা দিয়া যায় সাধুপ্রভু তাঁকে দৌলে তেমন প্রসাদ সুপ্রসাদ বাবু যেটি রয়েছেন সে মধ্যে অদা দিয়ে মুখে প্রসাদ সেটি পাইছি সব অদা এখন ভোগ লাগবে সবুদিন সেটি ভোগ লাগবে আমার যে রয়েছি গৌরবন্ধু মহারাজের যে রয়েছে সমাধিস্থল রয়েছে কোটি আমার মায়াপুরে ইস্কন সেটি সবুলে খরাবেলে ভোগ লাগবে খরাবেলে সন্ধ্যাবেলে দুইবেলা ভোগ লাগবে না মেইনলি খরাবেলে ভোগ লাগে সন্ধ্যাবেলে এমনি না যা হইব কিন্তু মেইনলি খরাবেলে এটা লাগে। এইভাবে ভাবে দধি দুগ্ধ খণ্ড সার ଶାଳ ଏହିସବୁ ଖାଦ୍ୟ ମା ନିମାୟର ପ୍ରିୟ ବୋଲି କହିକିରି କୋଳରେ ବସି ରଖିକି କାନ୍ଦନ କ୍ରନ୍ଦନ କରିବେ ପ୍ରସାଦକୁ ଧରିକିରି। ନିମାଇ ନାହିଁ କହେ ଥା କିଏ କରେ ଭୋଜନ, ମୋର ଧ୍ୟାନ ଅଶ୍ରୁ ଜଳେ ଭରିଲ ନୟନ। ତେଣୁ ଯେତେବେଳେ ନିମାଇ କଥା ଚିନ୍ତା କରୁଛନ୍ତି ତାଙ୍କର ଅଶ୍ରୁ ନିର୍ଗତ ହେଉଛି ଚକ୍ଷୁରୁ, ଅଶ୍ରୁ ଜଳେ ଭରିଲ ନୟନ। ଶୀଘ୍ର ଯାଇ ମୁଇଁ ସବ କରିନ ଭକ୍ଷଣ, ତେଣୁ ମୁଁ ଯାଇକି ସାଙ୍ଗେ ସାଙ୍ଗେ ସବୁ ଭକ୍ଷଣ କରିଦେଲି। ଶୂନ୍ୟ ପାତ୍ର ଦେଖି ଅଶ୍ରୁ କରିବା ମାର୍ଜନ, ତାହାପରେ ଦେଖିଲା ବେଳକୁ ଯେତେବେଳେ ଦେଖିଲା ବେଳକୁ କିଛି ନାହିଁ। ତେଣୁ ମୋ ଚକ୍ଷୁକୁ ସଫା ସଫା କରି ଦେଖିଲେ କିଏ ଅନ୍ନ ବ୍ୟଞ୍ଜନ ଖାଇଲ, ଶୂନ୍ୟ କେନେ ପାତ, ବାଳ ଗୋପାଳ କିମ୍ବା ଖାଇଲ ସବୁ ଭାତ, କିଏ ଖାଇଲେ ଏଇଟା, ବାଳ ଗୋପାଳ ଖାଇଦେଲେ ନା କ'ଣ, କିମ୍ବା ମୋର କଥା ମାନେ ଭ୍ରମ ହୋଇଆ ଗଲ, କିମ୍ବା କୋନ ଜନ୍ତୁ ଆସି ସକାଳ ଖାଇଲ, ମୁଁ ଭୋଗ ଦେଇନି କି ନା, ଭୋଗ ଦେଇଥିଲି ତ ମୁଁ ଦେଖିଛି ଭୋଗ ଥିଲା, ତାହେଲେ କିଏ ଆଉ ଗୋଟେ କୁକୁର ଫୁକୁର କିଏ ଆସି ଖାଇଦେଲା କି, କିମ୍ବା ଆମେ ଅନ୍ନ ପାତ୍ରରେ ଭ୍ରମେ ନା ବାଡ଼ିଲ, ଏତେ ଚିନ୍ତି ପାକ ପାତ୍ର ଯାହା ଦେଖିଲ। ତେଣୁ ଭାବିଲେ ମୁଁ ପ୍ରକୃତରେ ଭୋଗ ଲଗେଇନି କି, କହିକିରି ଯାଇକି ଦେଖିଲେ ଯେଉଁ ରୋଷେଇ ହେଇଥିଲା ଦେଖିଲେ, ସେଠି ଦେଖିଲେ ଅନ୍ନ ବ୍ୟଞ୍ଜନ ପୂର୍ଣ୍ଣ ଦେଖି ସକାଳ ଭାଜନ, ଦେଖିବା ସଂଶୟ ହେଲେ କିଛି ଚମତ୍କାର ମାନେ, ଯେଉଁ ଖାଦ୍ୟ ସବୁ ଆଣିଥିଲେ ଭୋଗ ଲାଗିଥିଲା ସବୁ ହେଲା ଭୋଗ ଲଗେଇଥିଲେ, କିନ୍ତୁ ସେ ଫୁଲ୍ ରହିଛି ସେମିତି, ଯାହା ରୋଷେଇ କଲେ ସବୁ ଫୁଲ୍ ଦେଖିକିରି ସନ୍ଦେହ ହେଲା ଏବଂ ଚମତ୍କାର ମଧ୍ୟ ହେଲା। ତେଣେ ଈଶାନ ବୋଲାୟ ପୁନଃ ପୁନଃ ସ୍ଥାନ ଲେପାଇଲ, ପୁନରପି ଗୋପାଳ କି ଅନ୍ନ ସମର୍ପିଲ। ତେଣୁ ଈଶାନ ଯେ ଈଶାନ ଠାକୁର ତାଙ୍କ ସେଠି ଥିଲେ, ତାଙ୍କ ସେବା କରୁଥିଲେ, ତେଣୁ ତାଙ୍କୁ କହିକିରି ସେ ତାକୁ ସଫାସଫି କରିକିରି ପୁଣି ଭଗବାନଙ୍କୁ ଅନ୍ନ ପ୍ରଦାନ କଲେ, ଅନ୍ନ ପ୍ରଦାନ କଲେ। ଏଇ ମତ ଯବେ କରେନ ଉତ୍ତମ ରନ୍ଧନ, ମୋରେ ଖାଉଆତେ କରେ ଉତ୍କଣ୍ଠା ରୋଦନ। ଯଦି କିଛି ଭଲ ଜିନିଷ କିଛି ରୋଷେଇବାସ ହେଲା ସେଦିନ ନିମାୟ କଥା ମନେ ପଡ଼ିବ ବେଶୀ, ତେଣୁ କ୍ରନ୍ଦନ କରିବେ। ତାର ପ୍ରେମେ ଆନି ଆମାର କରାଇ ଭୋଜନେ, ଅନ୍ତରେ ମାନେ ସୁଖ ବାହେ ନାହିଁ ମାନେ। ତେଣୁ ମୁଁ ଯାଇକି ସେଇଟାକୁ ଖାଦ୍ୟ ଗ୍ରହଣ କରେ, ତେଣୁ ଅନ୍ତରେ ସେ ସୁଖ ପାଆନ୍ତି କିନ୍ତୁ ବାହାରେ ଭାବନ୍ତି ନାହିଁ, ପ୍ରକୃତରେ ସେ ଆସିନାହାନ୍ତି। ଏଇ ବିଜୟା ଦଶମୀତେ ହଇଲ ଏଇ ରୀତି, ତାହାଙ୍କୁ ପୁଛିଆ ତାର କରାହେବ ପ୍ରତି। ଦଶମୀ ତିଥିରେ ଦଶହରା ତିଥି ବହୁତ ପ୍ରକାର ଆଇଟମ୍ କରାହେଇଥିଲା, ସେଦିନ ସେମିତି କରିଥିଲି, ମୁଁ ଯାଇକି ସେଠି ଖାଇଥିଲି, ତାକୁ ମନେ ପକେଇଦେବ। ଏତକ କହିଛି ପ୍ରଭୁ ବିଭଲ ହେଲା, ତେଣୁ ମହାପ୍ରଭୁ ମଧ୍ୟ ମାଆଙ୍କର ପ୍ରେମରେ ସିଏ ମଧ୍ୟ ଅଧୈର୍ଯ୍ୟ ହେଇଯାଉଛନ୍ତି। ରାଘବ ପଣ୍ଡିତ କହେନ ବଚନ ସରସ, ତୋମାର ଶୁଦ୍ଧ ପ୍ରେମେ ଆମେ ହଏ ତୋମାର ବସ। ଆଉ ଜଣେ ଭକ୍ତ, ଉତ୍ତମ ଭକ୍ତ ରାଘବ ପଣ୍ଡିତ, ରାଘବର ଝାଲି ରହିଛି, ରାଘବ ଏଭଳି ଭାବରେ ସବୁ ଆଚାର ସବୁ ଆଣନ୍ତି, ବର୍ଷ ସାରା ସେ ମହାପ୍ରଭୁ ସେଇଟା ଖାଆନ୍ତି, ଚାଲିଯିବେ। ତାପରେ ଚାଲିଗଲା ପରେ ସେ ଆଉ ଯଦି ଛଅ ମାସ ରହିବ, ସେ ଛଅ ମାସ ମହାପ୍ରଭୁ ସେଇଟାକୁ ଗ୍ରହଣ କରେ, ବା ବର୍ଷ ସାରା ଚାଲେ ସେଇଟା, ତାଙ୍କର ଯେଉଁ ଆଚାର ଆଣନ୍ତି ରାଘବର ଝାଲି। ତାଙ୍କର ଜଣେ ଭଉଣୀ ଅଛନ୍ତି, ସେ ସବୁ ସେଇଟାକୁ ତିଆରି କରନ୍ତି, ସବୁ କଥା ବର୍ଣ୍ଣନା କରାଯିବ, ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି। ରାଘବ ପଣ୍ଡିତେ କହେନ ବଚନ ସରସ, ତୋମାର ଶୁଦ୍ଧ ପ୍ରେମେ ଆମେ ହଇ ତୋମାର ବସ। ତେଣୁ ରାଘବ ପଣ୍ଡିତଙ୍କୁ କହିଲେ, ତମେ ଏଭଳି ଭାବରେ ମୋତେ ପ୍ରେମ କରୁଛ, ମୁଁ ତମ ବସ ହେଇଯାଇଛି। ଇହାର କୃଷ୍ଣ ସେବାର କଥା ଶୁଣ ସର୍ବଜନ, ପରମ ପବିତ୍ର ସେବା ଅତି ସର୍ବୋତ୍ତମ। ଇଏ କିଭଳି ସେବା କରନ୍ତି ଶୁଣ, ସବୁ ଭକ୍ତମାନଙ୍କୁ ସବୁ କହୁଛନ୍ତି ରାଘବ ପଣ୍ଡିତ। ଆର ଦ୍ରବ୍ୟ ରହୁ ଶୁଣ ନାରିକେଲର କଥା, ପାଞ୍ଚ ଗଣ୍ଡା କରି ନାରିକେଲ ବିକାଏ କଥା। ହଉ, ବହୁତ ପ୍ରକାର କଥା ରହିଛି, ଖାଲି ଗୋଟିଏ କଥା କହିବି, ହେଉଛି ନଡ଼ିଆ ପଇଡ଼ କେମିତି ଭୋଗ ଭଗବାନ ଦେଉଥିଲେ, ନାରିକେଲର କଥା। ପାଞ୍ଚ ଗଣ୍ଡା କରି ନାରିକେଲ ବିକାଏ କଥା, ପାଞ୍ଚ ଗଣ୍ଡା ମାନେ କୋଡ଼ିଏଟା ନା କେତେ, ପାଞ୍ଚ ଗଣ୍ଡା କୋଡ଼ିଏଟା ହେବ, ପାଞ୍ଚ ପୁଞ୍ଜା, କିନ୍ତୁ ଏଠି ମିଳିଯିବ ତାର ଅର୍ଥଟା। ବାଟିତେ କତ ସତ ବୃକ୍ଷେ ଲକ୍ଷ ଲକ୍ଷ ଫଳ, ତଥାପି ସୁନେନ ଯଥା ମିଷ୍ଟ ନାରିକେଳ। ତାଙ୍କର ବିରାଟ ବଡ଼ ବାଡ଼ି ରହିଛି ଏବଂ ବହୁତ ଶହ ଶହ ଲକ୍ଷ ଲକ୍ଷ ଫଳ ହେଉଛି ସେଠି, ନଡ଼ିଆ ହେଉଛି, କିନ୍ତୁ ଯେତେବେଳେ ଯଦି ଜାଣିବେ ଏହା ବହୁତ ବହୁତ ମିଠା ପଇଡ଼ ଏଇଟା ଜାଣିବେ, ଏକ ଏକ ଫଳରେ ମୂଲ୍ୟ ଦିହା ଚାରି ଚାରି ପଣ, ଏକ ଏକ ଫଳରେ ବହୁତ ଦାମ ହେଲେ ମଧ୍ୟ ସେଇଟା ଆଣିକିରି ସିଏ ଇଏ କରନ୍ତି, ଚାରି ଚାରି ପଣ ଦେଇକି ପ୍ରଦାନ କରନ୍ତି, ଭଗବାନଙ୍କୁ ଭୋଗ ଲଗାନ୍ତି, ଏସବୁ କଥା ରହିଛି। ଏଇଟା ରହିଛି କ'ଣ, ଏକ ଏକ ଫଳର ମୂଲ୍ୟ ଯିଏ ଚାରି ଚାରି ପଣ, ଦଶ ପ୍ରତି ନେଡ଼ିଆ ପାଇଁ ଚାରି ପଣ କୌଡ଼ି କୌଡ଼ି ସେତେବେଳେ ଚାଲିଥିଲା। ଏଇଟା ବର୍ଣ୍ଣନା କରାଯାଇଛି। ପ୍ରଭୁପାଦ ମହାରାଜ ଦେଖିବା କ'ଣ ଲେଖିଛନ୍ତି, ପ୍ରଭୁପାଦ ଲେଖିଛନ୍ତି କ'ଣ ଦେଖିବା ସେଇଟା। ହଁ, କରିବା ଯତ୍ନ, ଏକ ଏକ ଫଲେର ଦିଆ ଚାରି ଚାରି ପଣ, ଫୋର୍ ପଣ, ମାନେ ଫୋର୍ ପଣ, ୱାନ୍ ପଣ ଇକ୍ୱାଲ୍ସ ଟ୍ୱେଣ୍ଟି ଗଣ୍ଡା ଅଶି, ଦଶ କୋଷ ଦୂରରୁ କୋଡ଼ିଏ ମାଇଲ୍ ତିରିଶ କିଲୋମିଟର ଦୂରରୁ ସେଠି ଯାଇକି ଆଣିବେ ଲୋକ ପଠେଇକିରି। ଏଭଳି ରାଘବ ପଣ୍ଡିତଙ୍କର ଭଗବାନ ପ୍ରତି ପ୍ରୀତି ରହିଛି। ଦଶ କୋଷ ହୋଇଛି ଆନାୟ କରିବା ଦର୍ଶନ, ପ୍ରତିଦିନ ପାଞ୍ଚ ସାତ ଫଳ ଛୋଲାୟ ସୁଶୀତଳ କରିତେ ରାକ୍ଷେ କଳେ ଜଳେ ଡୁବାୟ, ଜଳରେ ବୁଡ଼େଇକି ରଖିଥିବେ ଶୀତଳ କରିବା ପାଇଁ। ଭୋଗର ସମୟ ପୁନଃ ଛୁଲି ସଂସ୍କରୀ କୃଷ୍ଣ ସମର୍ପଣ କରେ ମୁଖ ଛିଦ୍ର କରି, ତେଣୁ ଯେତେବେଳେ ଭୋଗ ଲାଗିବ ସେତେବେଳେ ସଫା କରିକିରି ଇଏ କରିକିରି ତାକୁ ଛିଦ୍ର କରିକିରି ଭଗବାନ ଭୋଗ ଲଗାନ୍ତି। କୃଷ୍ଣ ସେଇ ନାରିକେଲ ଜଳ ପାନ କରି କହୁ ଶୂନ୍ୟ ଫଲ ରାଖେନ୍ କହୁ ଜଳ ଭରି, କେତେବେଳେ ସବୁ ପାଣି ପିଇ ଦିଅନ୍ତି ଭଗବାନ, କେତେବେଳେ ଫୁଲ୍ ଫୁଲ୍ ହେଇଯାଇଥାଏ, ଏଇଭଳି ଭାବରେ ଭଗବାନଙ୍କର ଖାଇବାଟା। ଜଳଶୂନ୍ୟ ଫଳ ଦେଖି ପଣ୍ଡିତ ହରଷ ହର୍ଷିତ, ଫଳ ଭାଙ୍ଗି ଶସ୍ୟ କରେ ସତ୍ପାତ୍ର ପୂରିତ। ଯେତେବେଳେ ରାଘବ ପଣ୍ଡିତ ଦେଖିବେ ଆଜି ମହାପ୍ରଭୁ ପିଇ ଦେଇଛନ୍ତି ସବୁ, ମାନେ ସବୁଦିନ ପିଉଛନ୍ତି କିନ୍ତୁ ଆଜି ଆଉ ରଖିନାହାନ୍ତି କିଛି, ଏଇଭଳି ଦେଖିଲେ ସେ ବହୁତ ଆନନ୍ଦିତ ହୁଅନ୍ତି। ଏବଂ ତାକୁ କାଟିକିରି ଯେଉଁ ଶସ୍ୟ ରହିଛି ସେଇଟାକୁ ମଧ୍ୟ ପୁଣି ପାତ୍ରରେ ପୁରେଇକି ପୁଣି ତାଙ୍କୁ ଭଗବାନ ଦିଅନ୍ତି। ଶସ୍ୟ ସମର୍ପଣ କରି ପାହିରେ ଧ୍ୟାନ ଶସ୍ୟା ଖାଇବା କୃଷ୍ଣ କରେ ଶୂନ୍ୟ ଭାଜନ, ତେଣୁ ଶସ୍ୟ ଅର୍ପଣ କରିକିରି ବାହାରେ ପୁଣି ଯେତେବେଳେ ଧ୍ୟାନ କରୁଛନ୍ତି ସେହି ସମୟରେ ଭଗବାନ ମଧ୍ୟ ସେ ଖାଦ୍ୟକୁ ସେ ଶସ୍ୟକୁ ଖାଇଦେଉଛନ୍ତି। କବୁ ଶସ୍ୟ ଖାଇବା ପୁନଃ ପାତ୍ର ଭରେ ସାଂସେ ଶ୍ରଦ୍ଧା ବାଡ଼େ ପଣ୍ଡିତର ପ୍ରେମ ସିନ୍ଧୁ ଭାସେ, କେତେବେଳେ ସବୁ ଫୁଲ୍ କରିଦିଅନ୍ତି କେତେବେଳେ ପୁଣି ଖାଇକି ଖାଲି କରିଦିଅନ୍ତି ଶୂନ କରିଦିଅନ୍ତି। ଏଇଭଳି ଭାବରେ ପ୍ରେମରେ ଭଗବାନ ଏବଂ ରାଘବ ପଣ୍ଡିତଙ୍କର ଚାଲେ ଆଦାନ ପ୍ରଦାନ। ଏକ ଦିନ ଫଳଦୋଷ ସଂସ୍କାର କରିବା ଭୋଗ ଲାଗାଇଛ ସେବକ ଆଇଲ ଲୟା, ଗୋଟେ ଧର୍ମର କଥା ଦଶଟା ଫଳ ଆଣିକରି ସଂସ୍କାର କରିକିରି ଭୋଗ ଲଗାଇବା ପାଇଁ ଆଣିଲେ ସେବକ ଆଣିଲେ, ଅବସର ନାହିଁ ହଏ ବିଳମ୍ବ ହେଲ ଫଳ ପାତ୍ର ହାତେ ସେବକ ଦ୍ୱାରେ ତ ରହିଲ, ସେ ସବୁ ଯେଉଁ ରହିଛି ପଇଡ଼କୁ ଆଣିକରି ସେବକ ଲଗାଇବାକୁ ଆସିଥିଲା ଭୋଗ ଲଗାଇବ, ସେବକ ଜଣକ ନଡ଼ିଆ ପାଦ ଦେଉଳ ଦ୍ୱାର ମୁହଁରେ ଠିଆ ହୋଇକି ରହିଥିଲେ ଦ୍ୱାରର ଉପରେ ବି ତେ ତେ ହାତ ଦେଲ, ସେଇ ହାତେ ଫଳ ଛୁଇଁଲ ପଣ୍ଡିତ ଦେଖିଲ, ଟିକେ ସେଠି ଅପେକ୍ଷା କରିଥିଲେ, ତେଣୁ ସେଇ ସମୟରେ ଅପେକ୍ଷା କରିଥିଲେ ହାତଟାକୁ ଉପରେ ଦେଇ ଦେଇଛନ୍ତି ବା ସେଇ କବାଟ ଫବାଟ ପାଖରେ କି ଗୋଟିଏ ହାତ ଲଗାଇ ଦେଇଛନ୍ତି। ସେ ତାପରେ ଯେତେବେଳେ ଭିତରକୁ ଗଲେ ସେଇ ହାତରେ ପଇଡ଼କୁ ଧରିକି ଗଲେ ବା ସେଇ ପାତ୍ରକୁ ଯେଉଁ ନେଇଥିଲେ ସେ ପାତ୍ରକୁ ଧରିକି ଗଲେ, ଏଇଟା ଦେଖିଦେଲେ ରାଘ ପଣ୍ଡିତ ଦେଖିଦେଲେ। ପଣ୍ଡିତ କହେ ଦ୍ୱାରେ ଲୋକ କରେ ଗତାୟତେ ତାହାର ପଦଧୂଳି ଉଡ଼େ ଲାଗେ ଉପର ଭିତେ, ଲୋକମାନେ ଯିବା ଆସିବା କରୁଛନ୍ତି ତାଙ୍କ ପଦଧୂଳି ପଡ଼ିଥିବ ଉପରକୁ ମଧ୍ୟ ଯାଇଥିବ, ତେଣୁ ସେଇ ଭିତେ ହାତ ଦିଆ ଫଳ ପରଶିଲା କୃଷ୍ଣ ଯୋଗ୍ୟ ନହେଁ ଫଳ ଅପବିତ୍ର ହେଲା। ସେ ସ୍ଥାନକୁ କେତେ ପବିତ୍ର ଭାବରେ ସେ ଭୋଗ ଲଗାନ୍ତି ଏଇଥିରୁ ଜଣାପଡ଼ିବ। ତେଣୁ ଏତ ବୋଲି ଫଲ ହେଲେ ପ୍ରାଚୀର ଲଙ୍ଘିଆ, ଏଇଛି ପବିତ୍ର ପ୍ରେମ ସେବା ଜଗତ ଜିନିଆ, ଏତେ ଦାମୀ ଫଳକୁ ମଧ୍ୟ ଫିଙ୍ଗିଦେଲେ, ଇଏ ଏଭଳି ଭାବ ପ୍ରେମ ରହିଛି ରାଘବ ପଣ୍ଡିତଙ୍କର। ତବେ ଆର ନାରିକେଲ ସଂସ୍କାର କରାଇଲ ପରମ ପବିତ୍ର କରି ଭୋଗ ଲଗାଇଲେ, ପୁଣି ଆଉ ଥରେ ଭୋଗ ଲଗାଇଲେ ନାରିକେଲ। ଏଇ ମତ କଲା ଆମ୍ର ନାରଙ୍ଗ କାଠାଲ ଯାହା ଯାହା ଦୂରଗ୍ରାମେ ଶୁଣିଆଜି ଭାଲ, ଖାଲି ପଇଡ଼ ଯେ ଭୋଗ ଲଗାନ୍ତି ତାହା ନୁହଁ, ସେଇଭଳି ଭାବରେ କଲା କଦଳୀ ମଧ୍ୟ, ଚମ୍ପା କଦଳୀ ପ୍ରାୟ ସବୁ ରହିଛି, ଚମ୍ପା ଆମ୍ବ ସେଇଭଳି ଭାବରେ ଆମ୍ବ ବିଭିନ୍ନ ପ୍ରକାର ଆମ୍ବ ରହିଛି, ନାରଙ୍ଗ କାଠାଲ ପଣସ ଇତ୍ୟାଦି ଏସବୁକୁ ଦୂର ଗ୍ରାମରେ ମଧ୍ୟ ଯଦି ଭଲ ଅଛି ଶୁଣିକିରି ସବୁ ଆଣିକିରି ଭଗବାନ ଭୋଗ ଲଗାନ୍ତି। ବହୁମୂଲ୍ୟ ଧ୍ୟାନି କରିବା ଯତ୍ନ, ପବିତ୍ର ସଂସ୍କାର କରି କରେ ନିବେଦନ, ଏଇଭଳି ଭାବରେ ଭଗବାନ ଭୋଗ ଲଗାନ୍ତି। ଏହି ମତ ବ୍ୟଞ୍ଜନର ଶାକ ମୂଲ ଫଳ, ଏହି ମତ ଚିଡ଼ା କୁଡ଼ୁମ୍ବ ସନ୍ଦେଶ ସକଳ, ଏଇଭଳି ଭାବରେ ସବୁ ଜିନିଷ ଭଗବାନ ଭୋଗ ଲଗାନ୍ତି। କେତେବେଳେ ପରିବା ପତ୍ର ମଧ୍ୟ ସେଇଭଳି ଭାବରେ, କେତେବେଳେ ଶାଗ, କେତେବେଳେ ମୂଳ ବା କେତେବେଳେ ଫଳ, ଚିଡ଼ା ମାନେ ଚୁଡ଼ା କୁଡ଼ୁମ୍ବ ସନ୍ଦେଶ ଏସବୁ ଏଇଭଳି ଭାବରେ ଆଣିକିରି ଭୋଗ ଲଗାନ୍ତି। ଏହି ମତ ପିଠାପନା କ୍ଷୀର ଓଦନ ପରମ ପବିତ୍ର ଆହାର ପରେ ସର୍ବୋତ୍ତମ, ସେଇଭଳି ଭାବେ ପିଠାପଣା କ୍ଷୀର ଆଉ ଓଦନ, ଓଦନ କହିଲେ ଅନ୍ୟ ସବୁ ଜୁସ୍ ଫୁସ୍ ଇତ୍ୟାଦି ଏସବୁକୁ ଏହିଭଳି ଭାବରେ ଭଗବାନ ଭୋଗ ଲଗାନ୍ତି। କାସନ୍ଦି ଆଚାର ଆଦି ଅନେକ ପ୍ରକାର ଗନ୍ଧ ବସ୍ତ୍ର ଅଳଙ୍କାର ସବୁ ଦ୍ରବ୍ୟ ସାର, କାସନ୍ଦି ପ୍ରଭୃତି ବିଭିନ୍ନ ପ୍ରକାର ଆଚାର ତା ଛଡ଼ା ଅତର ବସ୍ତ୍ର ଅଳଙ୍କାର ଏବଂ ସବୁଠାରୁ ଭଲ ଜିନିଷ ଠାକୁରଙ୍କୁ ଅର୍ପଣ କରୁଥିଲେ। ଏହି ମତ ପ୍ରେମର ସେବା କରେ ଅନୁପମ, ଯାହା ଦେଖି ସର୍ବଲୋକର ଯୋଡ଼ାନ ନୟନ, ଏଇଭଳି ଭାବରେ ଭଗବାନ ସେ ପୂଜା କରୁଥିଲେ। ଏତ ବୋଲି ରାଘବେରେ କହିଲ ଆଲିଙ୍ଗନେ, ଏହି ମତ ସମ୍ମାନିଲ ସର୍ବଭକ୍ତଗଣ, ଏଇଭଳି ଭାବରେ ସବୁ ଭକ୍ତମାନଙ୍କୁ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ବା ତାଙ୍କର ଗୁଣଗାନ କଲେ। ଭଗବାନଙ୍କର ଲୀଳାରେ ସେମାନେ ସାମିଲ ହେଇଛନ୍ତି, କେତେ କେତେ ଭଗବାନ ପାର୍ଷଦ ସେମାନେ, ତେଣୁ ଶିବା ଶ୍ରୀ ଶ୍ରୀ ସୀତାରାମ ଶିବାନନ୍ଦ ସେନେ କହେ, କରିବା ସମ୍ମାନ ବାସୁଦେବ ଦତ୍ତରେ ତୁମେ କରିବା ସମାଧାନ। ତେଣୁ ଶିବାନନ୍ଦ ସେନ ଜାଣିଥିଲେ ଯିଏକି ପ୍ରଭୁଙ୍କ ନାଁ ହେଉଛି ଶିବାନନ୍ଦ ସେନ ନା ନା ନା, ଇଏ ଆମେ ପ୍ରଭୁ ଆସିଛନ୍ତି ବା, ଆପଣ ନାଁଟା କ'ଣ? ନା ନା ଇଏଟା ଦୀକ୍ଷା ନାଁଟା କ'ଣ? ଆଉ ଆଉ ଜଣେ ସିଏ ଅଛନ୍ତି, ସେଠି ଅଛନ୍ତି ଶିବାନନ୍ଦ ସେନ ଜଣେ ଅଛନ୍ତି, ଶିବାନନ୍ଦ ସେନ ସେ ବରହମପୁରରେ ଅଛନ୍ତି, ସିଏ ଏମାନଙ୍କୁ ସବୁ ଆଣିକି ତାଙ୍କର ଦାୟିତ୍ୱ ନିଅନ୍ତି। ସିଏ ଜଣେ ରହିବେ ନା ଯାତ୍ରା ଲିଡ଼ର ଜଣେ ରହିବେ ଯିଏ ନେଇକି ଦାୟିତ୍ୱ ନେବେ, ନହେଲେ ଯେଉଁ କିଏ କୁଆଡ଼େ ଭଜି ଯିବେ କ'ଣ ହେବେ ସେ କଥା ସବୁ ରହିଛି। ତେଣୁ ଶିବାନନ୍ଦ ସେନ ତାଙ୍କର ସବୁ ଦାୟିତ୍ୱ ନେଇକିରି ସବୁ ଆଣନ୍ତି, ପ୍ରତିବର୍ଷ ତାଙ୍କୁ ସବୁ ଆଣନ୍ତି, ତେଣୁ ତାଙ୍କୁ ସମ୍ମାନ କରିକି ମହାପ୍ରଭୁ କହିଲେ, ବାସୁଦେବ ଦତ୍ତରେ ତୁମେ କରିବ ସମାଧାନ, ତାଙ୍କର ବାସୁଦେବ ଦତ୍ତଙ୍କର ଯତ୍ନ ନିଅ। ବାସୁଦେବ ଦତ୍ତ ଜଣେ ଥିଲେ, ତାଙ୍କ କଥା ଏଇଠି ଅଛି କି ପରେ ଅଛି ବର୍ଣ୍ଣନା କରାଯିବ। ସେ କହିବେ, ପ୍ରଭୁ ସମସ୍ତଙ୍କୁ ଉଦ୍ଧାର କରନ୍ତୁ, ଆଉ ସମସ୍ତଙ୍କ ପାପ ନେଇକିରି ମୁଁ ଏ ଭୌତିକ ଜଗତରେ ବା ନର୍କ ମୁଁ ଭୋଗ କରିବି, କିନ୍ତୁ ସମସ୍ତଙ୍କୁ ଉଦ୍ଧାର କରନ୍ତୁ, ସମସ୍ତଙ୍କୁ ଭଗବତ ଧାମ ପଠାଇ ଦିଅନ୍ତୁ। ପ୍ରକୃତରେ ମହାପ୍ରଭୁଙ୍କ ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ଭଗବତ ଧାମକୁ ଯାଇଛନ୍ତି, ଯେମିତି ଭଗବାନ କୃଷ୍ଣ ଲୀଳାରେ ସମସ୍ତେ ଭଗବତ ଧାମକୁ ଗଲେ, ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସମସ୍ତେ ଭଗବାନଙ୍କୁ ତାଙ୍କର ଧାମକୁ ଗଲେ, ଅଯୋଧ୍ୟା ଧାମକୁ ଗଲେ, ସେହିଭଳି ଭାବରେ ମହାପ୍ରଭୁଙ୍କ ଲୀଳାରେ ଯେଉଁମାନେ ଭାଗ ନେଇଥିଲେ ଆଉ କେହି ନଥିଲେ, ସବୁ ଭଗବତ ଧାମକୁ ଚାଲି ଯାଇଛନ୍ତି ମହାପ୍ରଭୁଙ୍କ ଲୀଳାରେ ଭାଗ ନେଇଥିଲେ ଯେଉଁମାନେ। ଏତେ ବୋଲି ରାଘବେର ବାସୁଦେବ ଦତ୍ତ ମଧ୍ୟ ସେହିଭଳି ଭାବରେ, ପରମ ଉଦାହର ହୁଁ ଯେଦିନ ଯେ ଆସେ ସେଇଦିନ ବ୍ୟୟ କରେ ନାହିଁ ରଖେ ଶେଷ, ଯାହା ତାଙ୍କ ପାଖରେ କିଛି ପଇସା ଅଛି ବା ଧନ ଅଛି, ଯିଏ ଯେଉଁଦିନ ଆସିବ ତାକୁ ସବୁ ଦେଇଦେବେ, କିଛି ରଖିବେ ନାହିଁ ପାଖରେ। ଗୃହସ୍ଥ ହୟନ ଇହଁ ଚାହିଁ ସଞ୍ଚୟ, ସଞ୍ଚୟ ନା କହିଲେ କୁଟୁମ୍ବ ଭରଣ ନାହିଁ ହ, ଗୃହସ୍ଥର କିଛି ସଞ୍ଚୟ କରିବେ କିନ୍ତୁ ସେ କିଛି ସଞ୍ଚୟ କରନ୍ତି ନାହିଁ। ଏହାର ଘରର ଆୟ ବ୍ୟୟ ସବୁ ତୁମାର ସ୍ଥାନେ ସରଖେଲ ହୟା ତୁମେ କରିବ ସମାଧାନ, ତେଣୁ ତୁମେ ଆମେ ସବୁ ବ୍ୟବସ୍ଥା କରିବ। ବାସୁଦେବ ଦତ୍ତ ଏବଂ ଶିବାନନ୍ଦ ସେନ ଉଭୟ ଏକା ଅଞ୍ଚଳରେ ବାସ କରୁଥିଲେ, ଯାହା ବର୍ତ୍ତମାନ କୁମାରହଟ ବା ହାଲି ସହର ବୋଲି କୁହାଯାଉଛି, ସେଇଠି ସେ ରହୁଥିଲେ ସେମାନେ। ପ୍ରତିବର୍ଷ ଆମର ସବୁ ଭକ୍ତଗଣ ଲୟା ଗୁଣ୍ଡିଚା ଆସିବେ ସଭାଏ ପାଳନ କରିବା, ଶିବାନନ୍ଦ କହିଲେ ପ୍ରତିବର୍ଷ ତୁମେ ଆଣିବ ତାଙ୍କୁ, ଆଣିକି ଆସି ତାଙ୍କର ଯାହାର ଯାହା ଦରକାର ସବୁ ପ୍ରଦାନ କର, ଖାଇବା ପିଇବା ରହିବା ସବୁ, ଆଉ ବାଟରେ ଯେଉଁ କ'ଣ ନୌକା ଡଙ୍ଗା ପାର ହେବେ ସେସବୁ ପଇସା ପତ୍ର ସବୁ ଗୁଡ଼ାକ ତୁମେ ବ୍ୟବସ୍ଥା କରିବ, ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ଆଜ୍ଞା ଦେଲେ। କୁଲିନ ଗ୍ରାମୀର କହେ ସମ୍ମାନ କରିବା ପ୍ରତ୍ୟେକ ଆସିବି ଯାତ୍ରା ପଟ ଡୋରି ଲାଗିଆ ଏ ଯେଉଁ ଯେଉଁ ରଥଯାତ୍ରାରେ ଯେଉଁ ଡୋରି ଲାଗେ ସେଇଟା କୁଲିନ ଗ୍ରାମବାସୀମାନେ ସବୁ ଆଣନ୍ତି ସେ ଡୋରି ତିଆରି କରନ୍ତି ସେମାନେ ପଟ ଡୋରି ପ୍ରତ୍ୟେକ ଆସିବ ତାଙ୍କୁ କହିଲେ ତାଙ୍କ ପ୍ରତିବର୍ଷ ଆସିବ ତେଣୁ ଗୁଣରାଜ ଖାନ୍ କହିଲ ଶ୍ରୀକୃଷ୍ଣ ବିଜୟ ତାହା ଏକ ବାକ୍ୟ ତାହାର ଆଛେ ପ୍ରେମମୟ ଏହାପରେ ଶ୍ରୀଚନ୍ଦ୍ର ମହାପ୍ରଭୁ କହିଲେ କୁଲିନ ଗ୍ରାମରେ ଗୁଣରାଜ ଖାଁ ଶ୍ରୀକୃଷ୍ଣ ବିଜୟ ନାମକ ଏକ ପୁସ୍ତକ ରଚନା କରିଥିଲେ ଯେଉଁଥିରେ କୃଷ୍ଣଙ୍କ ପ୍ରତି ଭାବପୂର୍ଣ୍ଣ ପ୍ରେମ ପ୍ରକାଶ ପାଉଥିବା ଏକ ବାକ୍ୟ ରହିଛି ସେ ଯେଉଁ ରହିଛନ୍ତି ଗୁଣରାଜ ଖାଁ ସେ ଗୋଟିଏ ଗ୍ରନ୍ଥ ଲେଖିଥିଲେ ଯେଉଁଥିରେ ଗୋଟିଏ ସୁନ୍ଦର ବାକ୍ୟ ରହିଛି କ'ଣ ସେଇଟା ନନ୍ଦନନ୍ଦନ କୃଷ୍ଣ ମୋର ପ୍ରାଣନାଥ ଏହି ବାକ୍ୟ ବିକାୟନୁ ତାହାର ବଂଶରେ ହାତ ସେ ସେଥିରେ ଲେଖି ଦେଇଥିଲେ ନନ୍ଦନ ନନ୍ଦନ କୃଷ୍ଣ ମୋର ପ୍ରାଣନାଥ ଏଇଭଳି ସେ କାବ୍ୟରେ ଲେଖିଥିଲେ ଏଥିରେ ଗୋଟେ ବଡ଼ ତାତ୍ପର୍ଯ୍ୟ ରହିଛି ପ୍ରଭୁପାଦ ଦେଇଛନ୍ତି ଆମେ କହିଦେବା ଟିକେ ଶ୍ରୀକୃଷ୍ଣ ବିଜୟ ଏକ କବିତା ପୁସ୍ତକ ଅଟେ ଯାହା ବଙ୍ଗଦେଶରେ ପ୍ରଥମ କବିତା ବୋଲି ପୁସ୍ତକ ବୋଲି ବିଚାର କରାଯାଏ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ଯେ ଏହି ପୁସ୍ତକ ବଙ୍ଗ ଶତାବ୍ଦ 1395 1402 ଶତାବ୍ଦରେ ଏଇଟା ହେଇଥିଲା ମାନେ ମହାପ୍ରଭୁଙ୍କର ଆବିର୍ଭାବ ପୂର୍ବରୁ ଘଟଣା ଏହା ସରଳ ଭାଷାରେ ଲେଖାଯାଇଥିଲା ଅର୍ଦ୍ଧଶିକ୍ଷିତ ବଙ୍ଗାଳୀ ସ୍ତ୍ରୀ ପୁରୁଷ ମଧ୍ୟ ଏହାକୁ ପରିଷ୍କାର ରୂପେ ପଢ଼ିପାରୁଥିଲେ ଏପରିକି ସାମାନ୍ୟ ଅକ୍ଷର ଜ୍ଞାନ ଥିବା ସାଧାରଣ ଲୋକେ ଏ ବହି ପଢ଼ି ବୁଝିପାରୁଥିଲେ ଏହାର ଭାଷା ବିଶେଷ ଅଳଙ୍କାରଯୁକ୍ତ ନୁହେଁ ବେଳେବେଳେ ସେ କବିତାର ଅଂଶ ଶୁଣିବାକୁ ମଧୁର ନୁହେଁ ଛନ୍ଦବଦ୍ଧ କବିତାର ନିୟମ ଅନୁସାରେ ପ୍ରତ୍ୟେକ ଧାଡ଼ିରେ 14 ଅକ୍ଷର ଥିବା ରଚିତ ହେଲେ ମଧ୍ୟ ସେ କବିତାରେ କେଉଁ ଧାଡ଼ିରେ 16, 12, 13 ଅକ୍ଷର ରହିଛି ସେଥିରେ ବ୍ୟବହୃତ ହୋଇଥିବା ଅନେକ ଶବ୍ଦ କେବଳ ସେଠାକାର ସ୍ଥାନୀୟ ଲୋକଙ୍କ ବୋଧଗମ୍ୟ ଅଟେ ତଥାପି ଏ ପୁସ୍ତକ ଏପରି ଲୋକପ୍ରିୟ ଯେ ତାହା ନଥିଲେ କୌଣସି ପୁସ୍ତକ ଭଣ୍ଡାର ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ କୃଷ୍ଣ ଚେତନାରେ ଅଗ୍ରଗତି କରିବାରେ ଆଗ୍ରହୀ ବ୍ୟକ୍ତିମାନଙ୍କ ପକ୍ଷରେ ଏହା ଅତ୍ୟନ୍ତ ମୂଲ୍ୟବାନ କୃଷ୍ଣ ବିଜୟ କ'ଣ କହିଲା ପ୍ରେମ କୃଷ୍ଣ ବିଜୟ ଶ୍ରୀକୃଷ୍ଣ ବିଜୟ ଶ୍ରୀ ଗୁଣରାଜ ଖାଁ ଶୀର୍ଷସ୍ଥାନୀୟ ବୈଷ୍ଣବମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ସେ ସାଧାରଣ ଲୋକଙ୍କୁ ବୁଝିବା ପାଇଁ 10ମ ଓ 11ମ ସ୍କନ୍ଦ ଭାଗବତ ଅନୁବାଦ କରିଛନ୍ତି ଶ୍ରୀ ଚୈତନ୍ୟ ମହାପ୍ରଭୁ ଏହି ଶ୍ରୀକୃଷ୍ଣ ବିଜୟ ପୁସ୍ତକକୁ ଅତ୍ୟନ୍ତ ପ୍ରଶଂସା କରିଥିଲେ ଏବଂ ଏହା ସମସ୍ତ ବୈଷ୍ଣବଙ୍କ ପକ୍ଷରେ ଅତ୍ୟନ୍ତ ମୂଲ୍ୟବାନ ଅଟେ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୁଣରାଜ ଖାଁଙ୍କ ପରିବାରରେ ପୁରୁଷାନୁକ୍ରମ ପ୍ରଦାନ କରିଛନ୍ତି ବଙ୍ଗଦେଶର ସମ୍ରାଟ ଅଦିସୁର ପ୍ରଥମେ ବଙ୍ଗଦେଶକୁ ଆସିଥିବା ବେଳେ କାନ୍ୟକୁବୁଜା ବା କନୌଜରୁ 5 ଜଣ ବ୍ରାହ୍ମଣ ଏବଂ 5 ଜଣ କାୟସ୍ଥ ତାଙ୍କ ସହିତ ଆଣିଥିଲେ ଏ କନୌଜର ଥିଲେ ସେ ଯେଉଁ ଇଏ ଅଜାମିଳ ଏ କନ୍ୟକବୁଜାର ଦେଶର କଥା ସତ୍ୟସ୍କନ୍ଦ୍ର ବର୍ଣ୍ଣା ଅଜାମିଳ ତେଣୁ ସେଇ କନ୍ୟକବୁଜାର ବ୍ରାହ୍ମଣମାନଙ୍କୁ ଆଣିଥିଲେ ଏ ଯେଉଁ ଅଦିସୁର ସମ୍ରାଟ ଜଣେ ଥିଲେ ବଙ୍ଗଦେଶକୁ ଆସିଥିଲା ବେଳେ ସେହି ସମୟରେ କାନ୍ୟକୁବୁଜାରୁ ସେ ବ୍ରାହ୍ମଣମାନେ ଆଣିଥିଲେ ପୂଜା କରିବା ପାଇଁ ପାର୍ଷଦମାନଙ୍କ ସହ ରାଜା ଆସିବା ପ୍ରଥା ଥିବାରୁ ବ୍ରାହ୍ମଣମାନେ ରାଜାଙ୍କୁ ଆଧ୍ୟାତ୍ମିକ ବିଷୟରେ ସାହାଯ୍ୟ କରିବାକୁ ଆସିଥିଲେ କାୟସ୍ଥମାନେ ତାଙ୍କୁ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଆସିଥିଲେ ଉତ୍ତର ଭାରତର ପାର୍ବତ୍ୟ ଅଞ୍ଚଳରେ କାୟସ୍ଥମାନଙ୍କୁ ଶୂଦ୍ର ବୋଲି ବିଚାର କରାଯାଏ ମାତ୍ର ବଙ୍ଗଦେଶରେ କାୟସ୍ଥମାନଙ୍କୁ ଉଚ୍ଚବର୍ଣ୍ଣ ଧରାଯାଏ ଏହା ସତ୍ୟ ଯେ କାୟସ୍ଥମାନେ ଉତ୍ତର ଭାରତରୁ ବିଶେଷ କରି କାନ୍ୟକୁବୁଜା ବା କନୌଜରୁ ବଙ୍ଗଦେଶରୁ ଆସିଥିଲେ ଶ୍ରୀ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ଯେ କାନ୍ୟକୁବୁଜାରୁ ଆସିଥିବା କାୟସ୍ଥମାନେ ଉଚ୍ଚ ଶ୍ରେଣୀର ଲୋକ ଥିଲେ ସେମାନଙ୍କ ମଧ୍ୟରେ ଦଶରଥ ବସୁ ଜଣେ ମହାନ ବ୍ୟକ୍ତି ଥିଲେ ଏବଂ ଗୁଣରାଜ ଖାଁ ତାଙ୍କରି 3 ପୁରୁଷ ପରିବାରଭୁକ୍ତ ଅଟନ୍ତି ଗୁଣରାଜ ଖାଁ ତାଙ୍କର 13 ଜେନେରେସନ୍ ସେ ଆସୁଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ମାଳାଧର ବସୁ ମାତ୍ର ବଙ୍ଗଳାର ସମ୍ରାଟ ତାଙ୍କୁ ଖାଁ ଉପାଧି ପ୍ରଦାନ କରିଥିଲେ ତେଣୁ ସେ ଗୁଣରାଜ ଖାଁ ନାମରେ ପରିଚିତ ହେଲେ ମାଳାଧର ବସୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ନିମ୍ନଲିଖିତ ଭାବେ ଗୁଣରାଜ ଖାଁଙ୍କର ବଂଶାବଳୀ ପ୍ରଦାନ କରିଛନ୍ତି 13 ତା ବର୍ଣ୍ଣନା କରିଛନ୍ତି ତାଙ୍କ କଥା ରହିଛି ଏଇଭଳି ଭାବରେ ସେ ଗୋଟିଏ ଗ୍ରନ୍ଥ ରଚନା କରିଛନ୍ତି ଶ୍ରୀକୃଷ୍ଣ ବିଜୟ ଏଠି କୁହାଯାଉଛି ଭାଗବତମର 10ମ ଏବଂ 11 ସ୍କନ୍ଦ ସେଥିରେ ସବୁ ରହିଛି ବର୍ଣ୍ଣନା କରାଯାଇଛି 10ମ ଏବଂ 11 ସ୍କନ୍ଦ ସେଇଥିରେ ବର୍ଣ୍ଣନା କରେ ନନ୍ଦ ନନ୍ଦନ କୃଷ୍ଣ ମୋର ପ୍ରାଣନାଥ ଏହି ବାକ୍ୟ ବିକାୟନୁ ତାର ବଂଶରେ ହାତ ସେଇଥିରେ ସେ ଯେଉଁ ଲେଖିଛନ୍ତି ନନ୍ଦନନ୍ଦନ କୃଷ୍ଣ ମୋର ପ୍ରାଣନାଥ, ତେଣୁ ଏଇ ବାକ୍ୟରେ ମୁଁ ନିଜକୁ ବିକ୍ରି ହେଇଗଲି ମହାପ୍ରଭୁ କହୁଛନ୍ତି। ଉଲ୍ଲେଖ କରାଯାଇଥିବା ପୂର୍ଣ୍ଣ ଅଂଶ ନିମ୍ନଲିଖିତ ପ୍ରକାର ଅଟେ। ଏକ ଭାବେ ବନ୍ଧ ବନ୍ଧ ହରି ଯୋଡ଼ କରି ହାତ ନନ୍ଦନନ୍ଦନ କୃଷ୍ଣ ମୋର ପ୍ରାଣନାଥ, ଏଇ ପୂର୍ଣ୍ଣ ଶ୍ଳୋକଟା ହେଉଛି ଏଇଟା। ଏକ ଭାବେ ବନ୍ଧ ହରି ଯୋଡ଼ କରି ହାତ, ସେ ହରିଙ୍କର ବନ୍ଦନା କର ଏକ ଭାବରେ ଅନନ୍ୟ ଭାବରେ ହାତ ଯୋଡ଼ିକରି କହିବ କ'ଣ ନନ୍ଦନନ୍ଦନ କୃଷ୍ଣ ମୋର ପ୍ରାଣନାଥ। ସମସ୍ତେ କୁହନ୍ତୁ ନନ୍ଦନନ୍ଦନ କୃଷ୍ଣ ମୋର ପ୍ରାଣନାଥ। ଏଇ ବାକ୍ୟରେ ଭଗବାନ ବିକ୍ରି ହେଇଗଲେ ତାଙ୍କ ପାଖରେ କହୁଛନ୍ତି ତୁମାର କି କଥା ତୁମାର ଗ୍ରାମରେ କୁକୁର ସେଇ ମୋର ପ୍ରିୟ ଅନ୍ୟ ଜଣେ ରହୁ ଦୂର। ସେ ଯେଉଁ ରହିଛନ୍ତି କ'ଣ ଗୁଣରାଜ ଖାନ କହିଲ ପୁରୁଣ ଗ୍ରାମରେ ତାଙ୍କୁ କହିଲେ କାହାକୁ କହିଲେ ଜଣାପଡ଼ୁନାହିଁ, ତେଣୁ କହିଲେ ତମେ ତମ କଥା କ'ଣ କହିବା ତୁମର କୁଲିନ ଗ୍ରାମର କୁକୁରମାନେ ମଧ୍ୟ ମୋର ପ୍ରିୟ ଅନ୍ୟ ଜଣେ ରହୁ ଦୂର। କୁଲିନ ଗ୍ରାମ ଗ୍ରାମବାସୀମାନେ ଭଗବାନ କେତେ ପ୍ରିୟ ହେଇଥିଲେ ଜାଣିବା। ତେଣୁ ତବେ ରାମାନନ୍ଦ ଆର୍ ସତ୍ୟରାଜ ଖାନ ପ୍ରଭୁର ଚରଣ କିଛି କହିଲେ ନିବେଦନ। ରାମାନନ୍ଦ ସେଥିରୁ ଆସିଯାଇଥିଲେ ଏବଂ ସତ୍ୟରାଜ ଖାନ ଆସିକରି ସେମାନେ ମହାପ୍ରଭୁଙ୍କୁ ଏଭଳି ଭାବରେ କହିଲେ, ସେ କହିଲେ ଗୃହସ୍ଥ ବିଷୟ ଆମେ କି ମୋର ସାଧନେ ଶ୍ରୀମୁଖୀ ଆଜ୍ଞାଙ୍କର ପ୍ରଭୁ ନିବେଦି ଚରଣେ। ପ୍ରଭୁ ଆମେ ତ ଚାଲିଯିବୁ, ତେଣୁ ଏ ରାମାନନ୍ଦ ବୋଧେ ଆଉ ଜଣେ, ଇଏ ରାୟ ରାମାନନ୍ଦ ନୁହଁ, ରାମାନନ୍ଦ ବସୁ, ଇଏ ଆଉ ଜଣେ ରାମାନନ୍ଦ ବସୁ, ରାୟ ରାମାନନ୍ଦ ନୁହଁ, ଇଏ ଇଏ କୁରିନ ଗ୍ରାମର ଏବଂ ସତ୍ୟରାଜ ଖାଁ ଉଭୟ ମହାପ୍ରଭୁଙ୍କୁ ଏହିଭଳି ଭାବରେ କହିଲେ, କହିଲେ ପ୍ରଭୁ ଆମେ ତ ଗୃହସ୍ଥ ବିଷୟରେ ରହିଛୁ, ଆମେ ଆମେ କ'ଣ କରିବୁ, ଆମର କ'ଣ କର୍ତ୍ତବ୍ୟ, ଇଏ କର୍ତ୍ତବ୍ୟ। ତେଣୁ ପ୍ରଭୁ କହେ ନା କୃଷ୍ଣ ସେବା ବୈଷ୍ଣବ ସେବନ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ। ମହାପ୍ରଭୁ ଏଇ ତିନୋଟି କଥା କହିଲେ, କୃଷ୍ଣ ସେବା ବୈଷ୍ଣବ ସେବନ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ। ସତ୍ୟରାଜ ବୋଲେ ବୈଷ୍ଣବ ଚିହ୍ନିବ କେମାନେ, କିଏ ବୈଷ୍ଣବ କହ ତାହାର ସାମାନ୍ୟ ଲକ୍ଷଣ। ପ୍ରଭୁ କୃଷ୍ଣ ତ ପୂଜା କରିବା ଠିକ୍ ଅଛି ଆଉ ଭଗବାନ ନାମ ନେବା ଏଇଟା ଠିକ୍ ଅଛି, ବୈଷ୍ଣବ କେମିତି ଜାଣିବା, ତାଙ୍କର ସେବା କରିବା କେମିତି ଚିହ୍ନିବା। ପ୍ରଭୁ କହେ ଯାହାର ମୁଖେ ଶୁଣି ଏକ ବା କୃଷ୍ଣ ନାମ ସେଇ ପୂଜ୍ୟ ଶ୍ରେଷ୍ଠ ସେବା କା, ଯାହାର ମୁଖରେ ଗୋଟିଏ ଥର ଯଦି ଶୁଣିବ କୃଷ୍ଣ ତାହେଲେ ସିଏ ହେଉଛନ୍ତି କୃଷ୍ଣ, ସିଏ ହେଉଛନ୍ତି ପୂଜ୍ୟ, ସିଏ ହେଉଛନ୍ତି ଶ୍ରେଷ୍ଠ ସେବାକାର, ସମସ୍ତଙ୍କର ଶ୍ରେଷ୍ଠ। ତେଣୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ଯେ କୃଷ୍ଣଙ୍କର ପବିତ୍ର ନାମ କେବଳ ଥରେ ମାତ୍ର କୀର୍ତ୍ତନ କରିବା ବ୍ୟକ୍ତି ପରିପୂର୍ଣ୍ଣ ହୋଇଯାଆନ୍ତି, ଏପରି ବ୍ୟକ୍ତିଙ୍କୁ ବୈଷ୍ଣବ କୁହାଯିବ। ଏହି ପ୍ରକାର ବିଶ୍ୱାସ ଓ ଶ୍ରଦ୍ଧାର ସହିତ କୃଷ୍ଣ ଚେତନାର ଜୀବନ ଆରମ୍ଭ କରାଯାଇପାରେ। ମାତ୍ର ଜଣେ ସାଧାରଣ ଲୋକ ଏ ପ୍ରକାର ବିଶ୍ୱାସର ସହିତ ପବିତ୍ର କୃଷ୍ଣ ନାମ କୀର୍ତ୍ତନ କରିପାରିବ ନାହିଁ। ଶ୍ରୀ ରୂପ ଗୋସ୍ୱାମୀ ତାଙ୍କର ଉପଦେଶ ମଧ୍ୟରେ ଏହା ସ୍ୱୀକାର କରିଛନ୍ତି, କୃଷ୍ଣେତି ଗିରିଂ ତଂ ମନସା ଦିଏତ, କୃଷ୍ଣଙ୍କର ପବିତ୍ର ନାମକୁ ସ୍ୱୟଂ ଦିବ୍ୟ ପରମ ପୁରୁଷ ଭଗବାନ ବୋଲି ଗ୍ରହଣ କରାଯିବା ଉଚିତ। କୃଷ୍ଣଙ୍କର ପବିତ୍ର ନାମ କୃଷ୍ଣଙ୍କ ସହିତ ମଧ୍ୟ ସମାନ ଏବଂ ଅଭିନ୍ନ ଏବଂ ଏହା ଚିନ୍ତାମଣି ମଧ୍ୟ ଅଟେ। ନାମ ଚିନ୍ତାମଣି କୃଷ୍ଣ, କୃଷ୍ଣ ନାମ ସମ୍ପୂର୍ଣ୍ଣ ରୂପେ ଦିବ୍ୟ ଏବଂ ଶାଶ୍ୱତ ଭାବେ ଭୌତିକ ଦୋଷରୁ ମୁକ୍ତ, ଶବ୍ଦର ପ୍ରତିରୂପ ଅଟେ। ବୁଝିବା ଉଚିତ ଯେ କୃଷ୍ଣ ନାମ ଏବଂ କୃଷ୍ଣ ଏକା କଥା ଅଟେ। ଏହି ପ୍ରକାର ବିଶ୍ୱାସ ରଖି ପବିତ୍ର ନାମ ଜପ କରିବା ଉଚିତ। ନବୀନ ଭକ୍ତ ସ୍ତରରେ ଅବସ୍ଥିତ କାଳରେ ଶୁଦ୍ଧ ଦୋଷମୁକ୍ତ ଭକ୍ତର ଭକ୍ତି ଉତ୍ପାଦନ କେହି ବୁଝିପାରିବେ ନାହିଁ, ଭକ୍ତି ଉପାଦାନ କେହି ବୁଝିପାରିବେ ନାହିଁ। ମାତ୍ର ନବୀନ ଭକ୍ତ ଯେତେବେଳେ ନିଜକୁ ଭକ୍ତିପୂର୍ଣ୍ଣ ସେବାରେ ନିଯୁକ୍ତ କରେ, ବିଶେଷତଃ ବିଗ୍ରହ ପୂଜା କରେ ଏବଂ ଜଣେ ପ୍ରାମାଣିକ ଗୁରୁଙ୍କର ଆଦେଶ ପାଳନ କରେ, ସେତେବେଳେ ଯେ ସେ ଶୁଦ୍ଧ ଭକ୍ତ ହୁଏ। ଭକ୍ତର ତିନି ପ୍ରକାର ଭାବ ରହିଛି। ପ୍ରଥମେ ଜଣେ ଯେତେବେଳେ ଭଗବାନଙ୍କ ନାମ ନେଉଛନ୍ତି ସେତେବେଳେ ସିଏ ହେଉଛି ଅପରାଧ ଯୁକ୍ତ ନାମ, ତେଣୁ ତାହା ପରେ ଯେତେବେଳେ ଦ୍ୱିତୀୟ ଷ୍ଟେଜ୍ ହେଉଛି କ'ଣ ନା ଅପରାଧ କନସସ୍ ହେବା। ଆମେ ସବୁଦିନ କନସସ୍ ହେଉଛେ, ସବୁଦିନ ସକାଳେ କହୁଛେ 10ଟି ଅପରାଧ ରହିଛି, ସବୁଦିନ ସକାଳେ କହୁଛେ କନସସ୍ ହେବା, କାରଣ ବିଗିନିଂରେ ଯେତେବେଳେ ଭଗବାନ ନାମ ନେଉଛନ୍ତି ମାନେ ସବୁ ଅପରାଧ ସବୁ ରହିଛି, ଅପରାଧ କରି କହୁଛନ୍ତି, କିନ୍ତୁ ଆସ୍ତେ ଆସ୍ତେ ଭଗବାନଙ୍କର ନାମ ନେଇକରି ଭଗବାନ ସେବା କରିକିରି ଏଭଳି ଭାବରେ ଜଣେ ଯେତେବେଳେ ଅଗ୍ରସର ହେବ ସେତେବେଳେ ସେ କନସିୟସ୍ ହେବ ଏସବୁ ଅପରାଧ, ଏଥିରୁ ଦୂରେଇ ହେବା ପାଇଁ ସେ ଚେଷ୍ଟା କରିବ। ତେଣୁ ଏଇଭଳି ଭାବରେ ଆସ୍ତେ ଆସ୍ତେ ଗୋଟେ ସ୍ତରକୁ ଆସିବ ଯେତେବେଳେ ସିଏ ଶୁଦ୍ଧ କୃଷ୍ଣ ନାମ ନେବ, କୃଷ୍ଣ ନାମ। ତେଣୁ ଏଇଭଳି ଭାବରେ ଏ ଯେଉଁ ଆଉ ଗୋଟେ ସ୍ତର ଏଇ ଯେଉଁ ଅପରାଧ କନସିୟସ୍ ସ୍ତରକୁ ମଧ୍ୟ କୁହାଯିବ ନାମାଭାସ ସ୍ତର। ସେ ଶୁଦ୍ଧ ନାମ ନୁହଁ କିନ୍ତୁ ନାମର ଆଭାସ, ଜଣେ ଅପରାଧ କନସିୟସ୍ ହେଇକରି ଅପରାଧ ମୁକ୍ତ ହେଇକରି ନାମ ନେଉଛି, ତେଣୁ ସେଇଟା ନାମାଭାସ ସ୍ତର। ଶୁଦ୍ଧ ନାମ ଆସିବା ପୂର୍ବର ସ୍ତର ହେଉଛି ନାମାଭାସ, ଯେମିତି ସୂର୍ଯ୍ୟ ଉଦୟ ପୂର୍ବରୁ ସକାଳ ଭୋରଟା ସମୟଟା ସେଇଭଳି ଭାବରେ ଶୁଦ୍ଧ କୃଷ୍ଣ ନାମ ପୂର୍ବରୁ କୃଷ୍ଣ ସେଇଟା ନାମାଭାସ ସ୍ତର ଆସେ, ଅଜାଣବେଳେ ସେଇ ସ୍ତରରେ ଥିଲା, ନାମାଭାସ ସ୍ତରରେ ଥିଲା। ଚାରି ପ୍ରକାର ନାମାଭାସ ରହିଛି, କ'ଣ କ'ଣ ହେଉଛି ସେଇଟା ହେଉଛି କ'ଣ କ'ଣ ନା, ଗୋଟେ ହେଉଛି ସାଙ୍କେତ୍ୟ ପାରିହାସଂ ସ୍ତୋଭଂ ହେଡ଼ାନ ବୈଭବା, ବୈକୁଣ୍ଠ ନାମ ଗ୍ରହଣ ଅଶେଷ ଆଗୁ ହରାଣ ବିଧୁ। ଗୋଟେ ସଙ୍କେତ କରି ହରିନାମ, ସଙ୍କେତ କରି ନାମ ନେଇଥିଲେ ଅଜାଣବେଳ, ଅଜାଣବେଳ ସଙ୍କେତ କରି ନାମ ନେଇଥିଲେ। ଏଇଭଳି ଭାବରେ ଚାରି ପ୍ରକାର ନାମାଭାସ ରହିଛି, ଏହି ଶ୍ଳୋକଟି ଆମେ ଆସନ୍ତାକାଲି ଆଲୋଚନା କରିବା। ଏଇଭଳି ଭାବରେ ନାମାଭାସ ସ୍ତର ରହିଛି, ଅଜାଣବେଳ ନାମାଭାସ ସ୍ତରରେ ଥିଲା, କିନ୍ତୁ ନାମାଭାସ ସ୍ତରରେ ମଧ୍ୟ ସେ ଭଗବତ ବୈକୁଣ୍ଠ ଧାମକୁ ଯାଇଥିଲେ। ନାମାଭାସ ସ୍ତରରେ ନାମାଭାସେ ଅଜାଣବେଳ ବୈକୁଣ୍ଠ ଗେଲରେ, ଏଇଭଳି ଭାବରେ ରହିଛି। ମହାପ୍ରଭୁ ବିଦାୟ ଦେବେ, କିନ୍ତୁ ଆମେ ଆପଣ ବର୍ତ୍ତମାନ ବିଦାୟ ଦେବା ପ୍ରସାଦ ପାଇଁ। ଜୟ ଶ୍ରୀ ଚେତନ ଚେତାନନ୍ଦ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରବ କୁନ୍ଦ କି।